वाया श्रीमद्भागवतम दशम स्कंद 62 अध्याय श्लोक 13 श्लोक संख्या कं त्वं मृगेषु शुभ्रो कं त्वं मृगेषु शुभ्रो कीदृशस्ते मनोरथा कीदृशस्ते मनोरथा हस्तग्राहं नति अद्यापि हस्तग्राहं नति अद्यापि राजपुत्री उपलक्षे राजपुत्री उपलक्षे कं त्वं मृगेषु शुभ्रो कीदृशस्ते मनोरथं हस्तग्राहं नति अद्यापि राजपुत्री उपलक्षे कं त्वं मृगेषु शुभ्रो कीदृशस्ते मनोरथा हस्तग्राहं नति अद्यापि राजपुत्रोपलक्षे कं त्वं मृगेषु शुभ्रो कीदृशस्ते मनोरथा हस्तग्राहं नति अद्यापि राजपुत्रोपलक्षे कं त्वं मृगेषु शुभ्रो कीदृशस्ते मनोरथा ग्राहं नति अद्यापि राजपुत्रोपलक्षे कं त्वं मृगेषु शुभ्रो कीदृशस्ते मनोरथा हस्तग्राहं नति अद्यापि राजपुत्रोपलक्षे श्लोकानुवाद चित्रलेखा कहिला हे मनोरम भ्रूलता युक्ता राजकन्या तुम्हें कहाँ को अन्वेषण करुछ तुम्हें की प्रकार कामना अनुभव करुछ हे राजकन्या वर्तमान पर्यंत कौन से पुरुष को तुम पाणीग्रहण तुम्हें पाणीग्रहण करिवार मु देखिनाई हरे कृष्ण अभ्यस्त भक्त सन्मुदा मातृबुदा आपण मान भागवत कथा स्वागत जनाऊँ तेणु आज जो सोनितपुर कथा तांकर जो राणी महल रही रात्रि वैशाख मास ज्येष्ठ शुक्लपक्ष द्वादशी तिथि रात्रि कथा से समय जो स्वप्न देखी थे उषा से स्वप्न देखिकी क्वासी बोली कहीकि विहोल हो गले क्रंदन करने लगे से समय जो सखी मानते सखी मान भितर श्रेष्ठ होती चित्रलेखा तेणु से चित्रलेखा यही भाव कहले कं त्वं मृगेषु शुभ्रु शुभ्रु शब्द रु जना पड़ी तर सौंदर्य सौंदर्य शुभ्रु शब्द रु जना पड़ी सुंदर भ्रूलता ये गोटे शब्द रे समग्र शरीर सौंदर्य को वर्णना कर शुभ्रु सबकि सौंदर्य सबकि भगवान कर भगवान जो कह भगवान कहले षड ऐश्वर्यपूर्ण ताधर ऐश्वर्य से समग्रस् वीर्यस यशस श्रेय ज्ञान वैराग्य चैम सन्नाम इति भगवान ये जो ऐश्वर्य रही सबकि ऐश्वर्य भगवान पाखे अच्छी ଆମର ଗତକାଲି ଆମେ କହୁଥିଲେ ବିଭିନ୍ନ ପ୍ରକାର ଯେଉଁ ଐଶ୍ୱର୍ଯ୍ୟ ସବୁ ରହିଛି, ଐଶ୍ୱର୍ଯ୍ୟ ପ୍ରକୃତିରେ ଭଗବାନ ଆମକୁ ପ୍ରଦାନ କରିଛନ୍ତି। ଯିଏ ଯେଉଁଭଳି ଭାବରେ ସମର୍ପିତ ସେ ସେଇଭଳି ଭାବରେ ଭଗବାନଙ୍କ ସବୁ ଯେଉଁ ରହିଛି ଐଶ୍ୱର୍ଯ୍ୟକୁ ପ୍ରାପ୍ତ ହେବେ। ଯେତିକି ପରିମାଣରେ ପ୍ରପୋର୍ସନେଟ୍, ଭଗବତ ଗୀତାରେ ଭଗବାନ କହିଲେ ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଙ୍କ ସଦୈବ ଭଜାମ୍ୟ, ଯେ ଯେଉଁଭଳି ଭାବରେ ଭଗବାନଙ୍କ ଶରଣରେ ଯିବେ ଭଗବାନ ତାଙ୍କୁ ସେଇଭଳି ଭାବରେ ପୁରସ୍କୃତ କରିବେ। ତେଣୁ ଇଏ ଯେଉଁ ରହିଛନ୍ତି ସୌନ୍ଦର୍ଯ୍ୟ, ସ୍ତ୍ରୀ କ'ଣ ଐଶ୍ୱର୍ଯ୍ୟ କହିଲେ ଧନ, ବୀର୍ଯ୍ୟ କହିଲେ ଯେତେ ଶକ୍ତି ରହିଛି, ଯଶ ତାଙ୍କର ଯଶ ମଧ୍ୟ ରହିଛି, ସ୍ତ୍ରୀ ଶ୍ରିୟ ଏଇଟା ସୌନ୍ଦର୍ଯ୍ୟ। ସୌନ୍ଦର୍ଯ୍ୟ ଭଗବାନଙ୍କ ସୌନ୍ଦର୍ଯ୍ୟ ସହିତ କାହାର ସୌନ୍ଦର୍ଯ୍ୟ ସମାନ ହୋଇପାରିବ ନାହିଁ। ଏ କଥାରେ ଗୋଟେ ରହିଛି, ଲକ୍ଷ୍ମୀ ଦେବୀ ବହୁତ ସୁନ୍ଦରୀ, ତେଣୁ ଏମାନେ ସବୁ ଲକ୍ଷ୍ମୀ। ଲକ୍ଷ୍ମୀ ସହସ୍ର ଶତସମ୍ ଭ୍ରମସେବ୍ୟମାନ ଗୋବିନ୍ଦ ମହାଦି ପୁରୁଷଙ୍କ ତମଂ ଭଜାମ। ଚିତ୍ ଜଗତରେ ଲକ୍ଷ ଲକ୍ଷ ଲକ୍ଷ୍ମୀ ଭଗବାନଙ୍କ ସେବା କରୁଛନ୍ତି ଏବଂ ସମ୍ଭ୍ରମ ସେବା କରୁଛନ୍ତି। ଦୁଇ ପ୍ରକାର ଭାବ ରହିଛି, ଗୋଟେ ସମ୍ଭ୍ରମ ଆଉ ଗୋଟେ ବିଶ୍ରମ୍ଭ। ବିଶ୍ରମ୍ଭ କହିଲେ ସେଥିରେ କୌଣସି ଆଉ ସମାନ ଏସବୁ ନାହିଁ, ସମାନ ସ୍ତରରେ ବା ଏମିତିକି ଅଧିକ ଭକ୍ତ ଭଗବାନଙ୍କଠାରୁ ଅଧିକ। ଏଇଭଳି ଭାବେ ଯେମିତି ପିତା ମାତା ଭାବରେ ଯଶୋଦା ମା ନନ୍ଦ ମହାରାଜ ତାଙ୍କୁ ବାନ୍ଧି ଦେଉଛନ୍ତି, ତାଙ୍କୁ ଅର୍ଡ଼ର ଦେଉଛନ୍ତି, ତୁମେ ଏଇଟା ଆଣ, କଠୁଟା ଆଣ, ମୋର ଚପଲଟା ଆଣ, ଏଇଭଳି ଭାବେ ଇଏ ହେଉଛି ବାତ୍ସଲ୍ୟ ଭାବ। ସେଇଭଳି ଭାବରେ ମାଧୁର୍ଯ୍ୟ ଭାବରେ ଯେଉଁ ରହିଛନ୍ତି ଲକ୍ଷ୍ମୀ, ଏମାନେ ସବୁ ମାଧୁର୍ଯ୍ୟ ଭାବ। କିନ୍ତୁ ଏ ମାଧୁର୍ଯ୍ୟରେ ଦୁଇ ପ୍ରକାର ମାଧୁର୍ଯ୍ୟ ରହିଛି, ଗୋଟେ ହେଉଛି ସମ୍ଭ୍ରମ ମାଧୁର୍ଯ୍ୟ, ଗୋଟେ ହେଉଛି ବିଶ୍ରମ୍ଭ ମାଧୁର୍ଯ୍ୟ। ଯେଉଁ କୁହାଯାଏ ଯେଉଁ କ'ଣ ଆମର ଯେଉଁ ରହିଛନ୍ତି ମଥୁରା ଏବଂ ଦ୍ୱାରକାରେ ଯେଉଁମାନେ ମାଧୁର୍ଯ୍ୟ ଭାବରେ ଭଗବାନ ସହିତ ଯୁକ୍ତ ହୋଇଛନ୍ତି, ସେମାନଙ୍କର ଏଇ ସମ୍ଭ୍ରମ ଭାବ ରହିଛି। ଯେତେବେଳେ ଭଗବାନ ମଥୁରାର ବୃନ୍ଦାବନରେ 11 ବର୍ଷ କାଳ ଲୀଳା କରିକି ମଥୁରାକୁ ପ୍ରବେଶ କରୁଥିଲେ ମଲ୍ଲ କ୍ରୀଡ଼ାରେ, ସେହି ସମୟରେ 10ସ୍କନ୍ଧ 43 ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ଭଗବାନ ହେଉଛନ୍ତି ସବୁ ରସର ଆଧାର, ରସବୈଷ ବୃନ୍ଦା ଆମର ଯେଉଁ ରହିଛନ୍ତି ବ୍ରହ୍ମସୂତ୍ର, ଏ ବ୍ରହ୍ମସୂତ୍ରରେ ଯେତେ ସୂତ୍ର ରହିଛନ୍ତି ସବୁକିଛି ସୂତ୍ରର ଏଥିରେ ବର୍ଣ୍ଣନା କରାଯାଇଛି। ଇଏ ହେଉଛି ଭାଷ୍ୟ। ଆମର ଶିଳ ଯୁବ ଗୋସ୍ୱାମୀ ସବୁ ଦେଇଛନ୍ତି ତତ୍ତ୍ୱବିଚାର, ସନ୍ଦର୍ଭ ସନ୍ଦର୍ଭ ପ୍ରକାଶ ଥେସିସ୍ ଦେଇଛନ୍ତି, ଥେସିସ୍ ଦେଇଛନ୍ତି ଆଜି ତାଙ୍କର ପ୍ରୟାଣ ନିର୍ଜାଣ କାଳ ବା ପ୍ରୟାଣ କାଳ ନିର୍ଜାଣ, ତେଣୁ ଆଜି ତାଙ୍କ ତିରୋଭାବ ତିଥି, ତେଣୁ ଇଏ ଯୁବ ଗୋସ୍ୱାମୀ ଷଡ଼ ସନ୍ଦର୍ଭ ଦେଇଛନ୍ତି, ପ୍ରଦାନ କରିଛନ୍ତି। ଆମେ ପ୍ରାୟ ସବୁଦିନେ ଜୀବ ଗୋସ୍ୱାମୀ ଏବଂ ସନାତନ ଗୋସ୍ୱାମୀଙ୍କ ଯେଉଁ ରହିଛି ସନ୍ଦର୍ଭ ରହିଛି ବା ଯେଉଁ ରଚନା କରିଛନ୍ତି ବୃହତ୍ ଭାଗବତାମୃତ, ବୃହତ୍ ବୈଷ୍ଣବ ତୋଷଣୀ ଏବଂ ବୈଷ୍ଣବ ତୋଷଣୀ ଏସବୁ ପାଠ କରୁଛେ, କେତେ ପ୍ରକାର ସବୁ ରହିଛି, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ ରହିଛି। ଭାଗବତମ ଏଭଳି ଭଗବାନଙ୍କ ଭଳି, ସେ ଭଗବାନଙ୍କ ଲୀଳାକୁ ବୁଝିବା ଏତେ ସହଜ ନୁହଁ। ତେଣୁ ଯାହା ବି ହଉ, ଏ ଯେଉଁ ରହିଛନ୍ତି ମଥୁରା ଏବଂ ଦ୍ୱାରକାରେ ଏସବୁ ରହିଛନ୍ତି ଯେଉଁମାନେ, ସେମାନଙ୍କର ଏଇ ମାଧୁର୍ଯ୍ୟ ଏଇଟା ସମ୍ଭ୍ରମ ମାଧୁର୍ଯ୍ୟ। କିନ୍ତୁ ବୃନ୍ଦାବନରେ ଯେଉଁ ମାଧୁର୍ଯ୍ୟ ଭାବ ରହିଛି ପରକୀୟା ଭାବ, ଗୋପୀମାନଙ୍କର ପରକୀୟା ଭାବରେ ଭଗବାନ ସହିତ ଯେଉଁ ମାଧୁର୍ଯ୍ୟ ଭାବ, କୃଷ୍ଣଦାସ କବିରାଜ ଗୋସ୍ୱାମୀ ରଚନା କରି ଲେଖିଲେ, ଜୟ ଜୟ ଜଲ ରସ ସର୍ବରସ ସାର ପରକୀୟା ଭାବେ ଯାହାତେ ପ୍ରଚାର। ଏ ଯେଉଁ ପରକୀୟା ଭାବ ଏଇଟାକୁ ଆମେ ବୁଝିପାରିବା ନାହିଁ, କାରଣ ଆମେ ଏ ଯେଉଁ ରହିଛି ଭୌତିକ ଆମର ଯେଉଁ ରହିଛି ଦୋଷ ରହିଛି, ଏ ଭୌତିକ ଦୋଷରୁ ମୁକ୍ତ ନହେଲେ ଆମେ ଏଇଟା ବୁଝିପାରିବା ନାହିଁ। ତେଣୁ ପ୍ରଭୁପାଦ ମହାରାଜ କହନ୍ତି ରାଧା କୃଷ୍ଣଙ୍କର ଯେଉଁ ଲୀଳାକୁ ସାଧାରଣରେ ପ୍ରକାଶ କରାଯିବ ନାହିଁ, ବହୁତ ଗୁପ୍ତ ତତ୍ତ୍ୱ, ଯେଉଁମାନେ ସେଥିପାଇଁ ଯେଉଁମାନେ ଯୋଗ୍ୟ ତାଙ୍କ ପାଖରେ ପ୍ରଚାର ପ୍ରକାଶ କରାଯିବ। ସେଥିପାଇଁ ଆମ ଭାଗବତ ମାନେ କେତେ ସେଣ୍ଟର ରହିଛି ଇସ୍କନରେ, ଯେଉଁଠି ଭାଗବତମରେ 10ସ୍କନ୍ଧଠାରୁ ଏସବୁ ଲୀଳାକୁ ବର୍ଣ୍ଣନା କରାଯାଉ ନାହିଁ, ଏସବୁ ଲୀଳାକୁ ଆମେ ବୁଝିପାରିବା ନାହିଁ, ଆମେ ଠିକ୍ ଭାବରେ ବୁଝିପାରିବା ନାହିଁ। କିନ୍ତୁ ଯାହା ବି ହଉ, ଯେହେତୁ ଆମର ଏଇଠି ଭାଗବତମ କଥା ଚାଲିଛନ୍ତି, ତେଣୁ ଆମକୁ କହିବାକୁ ସୁଯୋଗ ମିଳିଲା, ନହେଲେ ସାଧାରଣ ଭାବରେ ପ୍ରକାଶ କରାଯିବ ନାହିଁ। ତେଣୁ ଏ ଯେଉଁ ବୃନ୍ଦାବନରେ ଭଗବାନଙ୍କ ସହିତ ଗୋପୀମାନେ ଯେଉଁ ଭାବ ରହିଛି, ସେ ହେଉଛି ବିଶ୍ରମ୍ଭ ତାଙ୍କର କୌଣସି ସମ୍ଭ୍ରମତା ନାହିଁ। ତେଣୁ ଇଏ ଏଇଭଳି ଭାବରେ ରାଧାରାଣୀ ଏବଂ ଗୋପୀମାନେ ଭଗବାନଙ୍କୁ ଏଇଭଳି ଭାବରେ କୁହନ୍ତି। ଯେଉଁ କୁହାଯାଇଛି ଆମର ଏଇଠି ଚୈତନ୍ୟ ଚରିତାମୃତରେ ଏସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଭଗବାନଙ୍କ ସହିତ ଯେଉଁମାନେ ସମ୍ଭ୍ରମରେ ଯୁକ୍ତ ହୋଇଛନ୍ତି ସେମାନେ ସେମାନଙ୍କ ଯେଉଁ ଭଗବାନ ସ୍ତୁତି କରୁଛନ୍ତି ବା ଭଗବାନ ବ୍ୟବହାର ଯେଉଁ ସବୁ କରୁଛନ୍ତି ସେବା କରୁଛନ୍ତି ସେଥିରେ ଭଗବାନ ଯେତିକି ସନ୍ତୁଷ୍ଟ ହେଉଛନ୍ତି ବା ହେଉନାହାନ୍ତି ତାଠାରୁ ଅଧିକ ସନ୍ତୁଷ୍ଟ ହେଉଛନ୍ତି ଏଇ ଯେଉଁ ବିଶ୍ରମ ଭାବରେ ଭଗବାନଙ୍କୁ ସେବା କରୁଛନ୍ତି। ଯେମିତି ଆମେ ଦେଖିବା ଭଗବାନଙ୍କ ସହିତ ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ ଏଇ ପାଞ୍ଚଟି ରସ ରହିଛି। ଏଇଟା ହେଉଛି ଅନୁକୂଳ ସମ୍ବନ୍ଧ ଅନୁକୂଳ ଭାବ। ଏହି ଭାବରେ ଭଗବାନ ବୃନ୍ଦାବନବାସୀମାନେ ଭଗବାନ ଏହିଭଳି ଭାବରେ ସମ୍ବନ୍ଧିତ ହୋଇଛନ୍ତି। ତେଣୁ ମହାପ୍ରଭୁ ଭଗବାନ କହୁଛନ୍ତି ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ଯେଉଁ ମନର ଭାବକୁ କୃଷ୍ଣଦାସ କବିରାଜ ଗୋସ୍ୱାମୀ ସେଇ ଭଗବାନ ସେଇ ତାଙ୍କୁ ସେଇ ଭାବଟି ଦେଉଛନ୍ତି ତୁମେ ଏଇଟାକୁ ରଚନା କର ବୋଲି କୃଷ୍ଣଦାସ କବିରାଜ ଗୋସ୍ୱାମୀ ସେଇଟା ରଚନା କରିଛନ୍ତି ଚୈତନ୍ୟ ଚରିତାମୃତରେ। ତେଣୁ ସାଧାରଣତଃ ଆମେ ଯେଉଁ ଭଗବାନଙ୍କ ବନ୍ଦନା କରୁଛୁ ବା ପୂଜା କରୁଛୁ ଐଶ୍ୱର୍ଯ୍ୟ ଭାବ ଐଶ୍ୱର୍ଯ୍ୟ ଭାବରେ ବା ତାଙ୍କୁ ବା ମାଧୁର୍ଯ୍ୟ ଭାବରେ ମଧ୍ୟ ପୂଜା କଲେ ମଧ୍ୟ ଏଇ ସମ୍ଭ୍ରମ ମାଧୁର୍ଯ୍ୟ ରହିଛି ବିଶ୍ରମ ନାହିଁ। କିନ୍ତୁ ବିଶ୍ରମ ଭାବରେ ଯେଉଁମାନେ ପୂଜା କରୁଛନ୍ତି ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି ସେଇଟା ଭଗବାନ ବେଶୀ ଆକର୍ଷିତ କରେ। ସେଇଥିପାଇଁ ଭଗବାନ ନିଜେ ଆସିଲେ ଏଇ ରସକୁ ଆସ୍ୱାଦନ କରିବା ପାଇଁ ଆସିଲେ। ଏ ଯେଉଁ ରସ ବୈଷ ଏ ସମସ୍ତ ରସର ଆଧାର ହେଉଛନ୍ତି ସିଏ ଇଏ ଗୋଟେ ବ୍ରହ୍ମସୂତ୍ରର ଗୋଟେ ରହିଛି ବେଦାନ୍ତ ସୂତ୍ର ଗୋଟେ ସୂତ୍ର ରହିଛି ରସ ବୈଷ ସବୁ ରସର ସେ ହେଉଛନ୍ତି ଆଧାର ସମୁଦାୟ ବାରଟି ରସ ରହିଛି। ତେଣୁ ଇଏ ଯେଉଁ ରହିଛନ୍ତି ବିଶେଷ ଭାବରେ ବିଶ୍ରମ ଭାବରେ ଯେଉଁମାନେ ଭଗବାନଙ୍କ ସହିତ ଯୁକ୍ତ ଭଗବାନ ସେଥିପ୍ରତି ବେଶୀ ଆକର୍ଷିତ ହୁଅନ୍ତି ସେଇ ସେଇ ରସକୁ ଆସ୍ୱାଦନ ଏ ହେଉଛି ବିଷୟ ରସର ବିଷୟ ଆଉ ଗୋଟେ ରସର ଆଶ୍ରୟ ରହିଛି ଦୁଇଟି ଜିନିଷ ରହିଛି। ଏଇଟାକୁ ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି ଭଗବାନ ଚିନ୍ତା କରୁଛନ୍ତି ଏଇ ଯେଉଁ ବିଷୟ ଜାତୀୟ ବିଷୟ ଜାତୀୟ ପ୍ରେମ ଭଗବାନଙ୍କର ପାଖରେ ରହିଛି କିନ୍ତୁ ଆଶ୍ରୟ ଜାତୀୟ ଯେଉଁ ପ୍ରେମ ରହିଛି ତାଙ୍କର ପାଖରେ ଯେଉଁମାନେ ଆଶ୍ରୟ ନେଇଛନ୍ତି ସେମାନେ ଭଗବାନ ଯେଉଁଭଳିଆ ପ୍ରେମ କରୁଛନ୍ତି ତା'ର ଆସ୍ୱାଦନଟା କିଭଳି ଭଗବାନ ଜାଣିପାରୁନାହାନ୍ତି ହିଁ ଏଭଳି ଭାବରେ କଥା ସେଇଥିପାଇଁ କୁହାଯାଉଛି ଶ୍ରୀ ରାଧାୟା ପ୍ରଣୟ ମହିମା କିଦୃଶଂ ବା ନୈବା ସ୍ୱାଦ୍ୟନାଧୂତ ମଧୁରିମା କିଦୃଶଂ ବା ମଦୀୟ ସୌଖ୍ୟ ଚାଷଂ ମଧୁନୁଭବତ୍ କିଦୃଶଂ ବେଦ ଲୋଭାତ୍ ତଦ୍ଭାବାଢ଼୍ୟ ସମଜନୀ ସଚି ଗର୍ଭ ସିନ୍ଧୁ ହରିନ୍ଦୁ ଭଗବାନଙ୍କର ତିନୋଟି ଲୋଭ ହୋଇଗଲା ଭଗବାନଙ୍କର ଲୋଭ ଶ୍ରୀ ରାଧା ଭଗବାନଙ୍କର ଏଇ ଯେ ବିଶ୍ରମ ଭାବରେ ଭଗବାନଙ୍କ ସହ ମାଧୁର୍ଯ୍ୟ ରସରେ ସେ ଯୁକ୍ତ ହୋଇଛନ୍ତି କିନ୍ତୁ ଯେଉଁମାନେ ରହିଛନ୍ତି ଦ୍ୱାରକାରେ ରାଣୀମାନେ ବା ଅନ୍ୟମାନେ ସବୁ ସେମାନେ ସବୁ ମଥୁରାରେ ଏମାନେ ସବୁ ଭଗବାନଙ୍କ ସମ୍ଭ୍ରମ ସମ୍ଭ୍ରମ ଶତସହସ୍ର ସମ୍ଭ୍ରମ ସେ ବ୍ୟମାନ କୁହାଗଲା ବ୍ରହ୍ମା କହିଲେ ଏଇଟା ବ୍ରହ୍ମ ସଂଗୀତରେ କିନ୍ତୁ ଏଥିରେ ଭଗବାନ ଯଦି ସନ୍ତୁଷ୍ଟ ହୁଅନ୍ତି ନାହିଁ ତାଠାରୁ ଅଧିକ ଏଇ ବିଶ୍ରମ ଭାବରେ ଭଗବାନ ସହିତ ଯୁକ୍ତ ହୋଇଛନ୍ତି ତାଠାରୁ ଅଧିକ ସନ୍ତୁଷ୍ଟ ହୁଅନ୍ତି। ତେଣୁ ସେ ଜାଣିପାରୁନା ସେଥିପାଇଁ ସେ ଆସିଲେ ମହାପ୍ରଭୁ ରୂପରେ ଆସିଲେ ଭଗବାନ ଯଦି ସେଇ କିନ୍ତୁ ସେ ମହାପ୍ରଭୁ ରୂପରେ ଆସିଲେ ତାଙ୍କର ରହିଗଲା ଏଇଟା ଜାଣିପାରିଲେ ନାହିଁ ସେ ସ୍ୱାଦଟା କିପରି ଆଶ୍ରୟ ଜାତୀୟ ଯେଉଁ ସୁଖ ରହିଛି ସେ ସୁଖଟା ବିଷୟ ଜାତୀୟ ସୁଖଠାରୁ କୋଟି ଗୁଣ ଅଧିକ ସେଇଥିପାଇଁ ସେ ଆସିଲେ ଆସ୍ୱାଦନ କରିବା ପାଇଁ ଶ୍ରୀ ରାଧା ଚୈତନ୍ୟ ଚରିତାମୃତରେ କୁହାଯାଇଛି ଭଗବାନଙ୍କର ନିଜର କ'ଣ ତିନ ବାଞ୍ଛା ଅଭିଳାଷୀ ସଚି ଗର୍ଭେ ପରକାଶୀ ସଙ୍ଗଲୟା ପାରିଷଦ ଗଣ ଏଇ ପାର୍ଷଦମାନଙ୍କ ଭିତରେ ଏମାନେ ସବୁ ଜୀବ ଗୋସ୍ୱାମୀ ଏମାନେ ସବୁ ପାର୍ଷଦ ଭଗବାନ ପାର୍ଷଦ ଜଗଦୀଶ ଠାକୁର ଏମାନେ ପଣ୍ଡିତ ଏମାନେ ସବୁ ଭଗବାନ ପାର୍ଷଦ ତାଙ୍କ ସହିତ ଆସିକରି ଭଗବାନ ଏଇ ଆସ୍ୱାଦନ କଲେ ରସକୁ ଆସ୍ୱାଦନ କଲେ। ତେଣୁ ସେଇଟା କୁହାଯାଉଛି ଶ୍ରୀ ରାଧା ଏଇଟା ଆମେ ଆଉ ଏତେ ଆଲୋଚନା କରିବା ନାହିଁ ବିଶେଷ ଭାବରେ ସେଇଟାକୁ ବର୍ଣ୍ଣନା କରାଯାଉଛି କିଭଳି ଭାବରେ ଭଗବାନଙ୍କ ଲୋଭ ହେଲା। ତେଣୁ ସେ କହୁଛନ୍ତି ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି ମାତା ମୋରେ ପୁତ୍ର ଭାବେ କରେ ନା ବନ୍ଧନ ଅତିହୀନ ଜ୍ଞାନେ କରେ ଲାଳନ ପାଳନ ମା ଯାଉଛନ୍ତି ଏ ପିଲାଟା କିଛି ଜାଣିନାହିଁ ମୂର୍ଖଟା ଏଇଟା ବହୁତ ଭୟାଳୁ ଏଇଭଳି ଭାବେ ତାଙ୍କର ସବୁ ରହିଛି ଆମର ଯେଉଁ ରହିଛି ଭଗବାନ ତାଙ୍କର ଆଠଟି ଐଶ୍ୱର୍ଯ୍ୟକୁ ତ୍ୟାଗ କରିଥିଲେ ଦାମୋଦର ଲୀଳାରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ବର୍ଣ୍ଣନା କରିଛନ୍ତି ଆଠଟି ଐଶ୍ୱର୍ଯ୍ୟକୁ ତ୍ୟାଗ କରି ଭଗବାନ ତାଙ୍କର ଐଶ୍ୱର୍ଯ୍ୟକୁ ତ୍ୟାଗ କରିଦିଅନ୍ତି ତାଙ୍କ ଭକ୍ତମାନଙ୍କ ପାଖରେ ତେଣୁ ମା' ଯଶୋଦା ଚିନ୍ତା କରୁଛନ୍ତି, ଇଏ ପିଲାଟା ବହୁତ ଦୁଷ୍ଟ ହେଇଗଲାଣି, ତାକୁ ବାନ୍ଧିବି କରେନି ବନ୍ଧନ, ଦାମୋଦର ଲୀଳାରେ ଭଗବାନ ବନ୍ଧନ କଲେ, ଅତିହୀନ ଜ୍ଞାନ କରେ ଲାଳନ ପାଳନ, ଅତିହୀନ, ତାର ବୁଦ୍ଧି ନାହିଁ, ତାର ଶକ୍ତି ନାହିଁ, ତାର ବଳ ନାହିଁ, ତାର ଏଇଭଳି ଭାବରେ ବହୁତ ଭୟ, ଏସବୁ ଚିନ୍ତା ଏଇଭଳି ଭାବରେ ଯଶୋଦା ମା' ଚିନ୍ତା କରୁଛନ୍ତି, ଏଇଭଳି ଭାବରେ ଲାଳନ ପାଳନ କରୁ, ସେଇଟାକୁ ଆସ୍ୱାଦନ କରିବା ପାଇଁ ଆସିଲେ ଭଗବାନ ଚୈତନ୍ୟ ମହାପ୍ରଭୁ ରୂପରେ ଆସିଲେ, ଏବଂ ସେଇଭଳି ଭାବରେ ସଖା ଶୁଦ୍ଧ ସଖ୍ୟ କରେ ସ୍କନ୍ଧେ ଆରୋହଣ, ଏ ସଖା ଇଏ ହେଉଛି ବିଶ୍ରମ୍ଭ ସଖ୍ୟ, ବିଶ୍ରମ୍ଭ ସଖ୍ୟ ସେ ହେଉଛି ଆରଟା ଆମେ ପ୍ରଥମେ ଯେଉଁ କହିଲେ ସେ ହେଉଛି ବିଶ୍ରମ୍ଭ ବାତ୍ସଲ୍ୟ, ଏ ବିଶ୍ରମ୍ଭ ସଖ୍ୟରେ ସଖା ଶୁଦ୍ଧ ସଖ୍ୟ କରେ ସ୍କନ୍ଧେ ଆରୋହଣ, ସଖା ମଦ ଯେଉଁ ରହିଛନ୍ତି ଯେଉଁ ସୁବଳ ଇତ୍ୟାଦି ମଧୁମଙ୍ଗଳ ଇତ୍ୟାଦି ସେମାନେ ଭଗବାନ କାନ୍ଧରେ ଚଢ଼ିଯାଆନ୍ତି, ଭଗବାନ ସେ ଦଶମ ସ୍କନ୍ଧ ଅଠର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସେଇଟା ହେଉଛି ଭଗବାନ ଯେତେବେଳେ ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ ଲୀଳା କରୁଥିଲେ ଖେଳ କରୁଥିଲେ ସେଇଟା ବର୍ଣ୍ଣନା କରେ, ଉଭାଓ କୃଷ୍ଣ ଭଗବାନ ସୁଦାମାନଙ୍କ ପରାଜିତ, ପ୍ରଣବ ଭଦ୍ରସେନସ୍ତୁ ବୃଷଭ ଭଦ୍ରସେନସ୍ତୁ ପ୍ରଣବ ରୋହିଣୀ ସିତ, ଏଇଭଳି ଭାବରେ ଭଗବାନ ହାରିଯାଉଛନ୍ତି ଭକ୍ତଙ୍କ ପାଖରେ, ତେଣୁ ଭଗବାନ ତାଙ୍କର ସୀତାମାନଙ୍କୁ ସୀତାମାଙ୍କୁ କାନ୍ଧରେ ବୁହାଇକି ଚାଲୁଛନ୍ତି, ଭଗବାନ କାନ୍ଧରେ ବସୁଛନ୍ତି ତାଙ୍କର ଭକ୍ତ ସୀତାମାନ ପରାଜିତ, ଏବଂ ବୃଷଭ ଭଦ୍ର ସେ ଭଦ୍ରସେନ ମଧ୍ୟ ସେଇଭଳି ଭାବରେ ବୃଷଭଙ୍କ ସହିତ ପରାଜିତ ହୋଇ ପ୍ରଣବ ରୋହିଣୀ ସୁତ, ପ୍ରଣବ ଅସୁର ଆସିଲା ଭଗବାନ ସହିତ ଖେଳା କରୁଥିଲା, ଉଦ୍ଦେଶ୍ୟ ଥିଲା ବଳରାମକୁ ହତ୍ୟା କରିବ, ତେଣୁ ବଳରାମ କାନ୍ଧରେ ବୁହାଇକି ଚାଲିଗଲା, ଚାଲିକି ଯେଉଁ ରହିଥିଲା ସ୍ଥାନ ରହିଥିଲା ଯେଉଁ ଭାଣ୍ଡରେ ବଟ ତାକୁ ନେଇକି ପଳାଇଗଲା, ପୁରା ଆକାଶକୁ ନେଇଗଲେ, ଆକାଶକୁ ନେଇକରି ଭଗବାନଙ୍କର ଯେଉଁ ଗୋଟେ ମନବାଞ୍ଛା ଥିଲା, ଭଗବାନ ଯେତେବେଳେ ଛୋଟ ପିଲା ଥିଲେ କୃଷ୍ଣ ଯେତେବେଳେ ବର୍ଷକର ହେଇଥିଲେ ସେଇ ସମୟରେ ତୃଣାବ୍ରତ ଆସି ତାଙ୍କୁ ନେଇଯାଇଥିଲା ସ୍ୱର୍ଗ ବୁଲେଇକି ଆଣିଥିଲା, ସ୍ୱର୍ଗ ବୁଲେଇକି ଆଣିଲା ପରେ ତୃଣାବ୍ରତକୁ ପଚାରିଲେ କ'ଣ ତୁମେ ମୋତେ ବୁଲେଇକି ଆଣିଲ, କ'ଣ ନେବ, କ'ଣ ପୁରସ୍କାର ନେବ, ଭଗବାନ ତାଙ୍କ ଉପରେ ଖୁସି ହେଇଗଲେ, ପ୍ରସନ୍ନ ହେଇଗଲେ, ତେଣୁ ଭଗବାନ ତାଙ୍କୁ ପୁରସ୍କାର ସହ ତାଙ୍କ ପ୍ରାଣ ନାଶ କଲେ, ତାଙ୍କ ପ୍ରାଣ ନାଶ କଲେ ମାନେ ତାଙ୍କୁ ତାଙ୍କ ଧାମକୁ ପ୍ରେରଣ କଲେ, ସେଇଭଳି ଭାବରେ ବଳରାମଙ୍କର ମନୋଭାବ ଥିଲା ମୋର ସାନ ଭାଇ ଯାଇ ବୁଲିକି ଆସିଲାଣି ସ୍ୱର୍ଗରେ ମୁଁ ଯାଇପାରୁନାହିଁ, ତେଣୁ ଭଗବାନଙ୍କ ବ୍ୟବସ୍ଥାରେ ଲୀଳା ଏଇଭଳି ଭାବରେ ମାୟାଦେବୀ ଯେଉଁ ଯୋଗମାୟାଙ୍କ ମାଧ୍ୟମରେ ଇଏ ଆସିଲେ, ଇଏ ଯେଉଁ ପ୍ରଣବ ଆସିକରି ଭଗବାନ ବଳରାମଙ୍କୁ ନେଇକି ସ୍ୱର୍ଗ ବୁଲେଇକି ଆଣିଲେ, ତେଣୁ ବଳରାମ ମଧ୍ୟ ତାଙ୍କୁ ସେଇ ପୁରସ୍କାର ଦେଲେ, ତାଙ୍କୁ ତାଙ୍କ ଧାମକୁ ପ୍ରେରଣ କଲେ, ତାଙ୍କୁ ହତ୍ୟା କଲେ, ହତ୍ୟା କି ହତାହାରି ଗତିଦାୟକ, ଇଏ ହେଉଛି ସଖା, ଇଏ ହେଉଛି ବିଶ୍ରମ୍ଭ ସଖ୍ୟ, ସେଇଭଳି ଭାବରେ ପ୍ରିୟା ଯଦି ମନ କରି କର ଏ ବର୍ଷନ ବେଦ ସ୍ତୁତି ହୈତେ ହରେ ସେଇ ମୋର ମନ, ଏଠି କହୁଛି ବେଦ ସ୍ତୁତି, ଆମେ ବେଦରେ ସ୍ତୁତି କରୁଛୁ ଭଗବାନଙ୍କୁ, ଆମେ ଯେଉଁ ସକାଳୁ ଉଠିକରି ଭଗବାନଙ୍କ ଆରାଧନା କରୁଛେ ବେଦରେ ଯେଉଁ ରହିଛି ସ୍ତୁତି ସବୁ ରହିଛି, ସେ ସ୍ତୁତି ଅନୁସାରେ ପାଠ କରୁଛେ ଭଗବାନଙ୍କୁ ଆଲୋଚନା ଇଏ କରୁଛେ ପୂଜା କରୁଛେ ଭଗବାନଙ୍କର, ସକାଳ ସାତଟା ସାଢ଼େ ସାତଟା ହେଲେ ଦର୍ଶନ ଆଳତିରେ ଶୃଙ୍ଗାର ଆଳତିରେ ଆମେ ବେଦ ସ୍ତୁତି ପାଠ କରୁଛେ, ବେଣୁ ଗଣନ୍ତମରବିନ୍ଦ ଦଳାୟତାଖ୍ୟଂ ବରାବତଂ ସମାସିତା ମୁଦ ସୁନ୍ଦରାଙ୍ଗମ କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭମ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି, ବେଦସ୍ତୁତି, ବେଦସ୍ତୁତିରେ ଆମେ ଭଗବାନ କରୁଛୁ ପାଠ କରୁଛେ, ଭଗବାନଙ୍କ ସୌନ୍ଦର୍ଯ୍ୟ ଏଭଳି ରହିଛି, କ'ଣ ବେଣୁ ଭଗବାନ ବେଣୁ ବାଦନ କରୁଛନ୍ତି ସବୁବେଳେ, ବେଣୁ କଳନ୍ତମର ବିନ୍ଦ ଦଳାଏ ତାକ୍ଷଂ, ତାଙ୍କର ଚକ୍ଷୁ ବେଣୁ ବାଦନ କଲାବେଳେ ଚକ୍ଷୁରେ ସେ ତାଙ୍କର ସଖାମାନଙ୍କୁ ବା ପ୍ରିୟାମାନଙ୍କୁ ନିରୀକ୍ଷଣ କରୁଛନ୍ତି, କଟାକ୍ଷ ଚକ୍ଷୁ କଟାକ୍ଷ ପାଠ କରୁଛନ୍ତି, ଦଳାଇଥାନ୍ତି ବରାହପିଢ଼ ଯେଉଁ ରହିଛି ମୟୂର ପୁଚ୍ଛକୁ ଭଗବାନ ତାଙ୍କର ମସ୍ତକରେ ଧାରଣ କରୁଛନ୍ତି, ଏବଂ ତାଙ୍କର ସୌନ୍ଦର୍ଯ୍ୟ କିଭଳି ଭାବରେ ରହିଛି ନା ମେଘ ଶ୍ୟାମ ସୁନ୍ଦର ସିଏ ମୁଦମ ଏଇ ଗୋବିନ୍ଦ ସେ କ'ଣ ବେଣୁ କଣାନ୍ତମ ରବିନ୍ଦ ଦଳାୟ ତାକ୍ଷ ବରାବତମ ସମାସିତା ମୁଦ ସୁନ୍ଦର ଗନ୍ଧର୍ଭ କୋଟି କମନୀୟ, ଗୋଟିଏ ଗନ୍ଧର୍ଭର ଯେଉଁ ରୂପ ରହିଛି ତାଠାରୁ ଆହୁରି ଅଧିକ ରୂପ ଭଗବାନଙ୍କର ରୂପର କିଛି ତୁଳନା ନାହିଁ, ଭଗବାନ ରୂପକୁ ଆମେ ଯଦି ତୁଳନା କରିବା ଏଇ ସହିତ ତାହେଲେ ସେଇଟା ହେବନି, ଠିକ୍ ହେବ ନାହିଁ, ଅନୁପମ ତାଙ୍କର କୌଣସି ରୂପର ସୀମା ନାହିଁ, ତାଙ୍କର ଯେଉଁ ରହିଛି ଉପମା ଦିଆ ହେଇପାରିବ ନାହିଁ ଭଗବାନ ରୂପର, ଏତେ ରହିଛି ସୌନ୍ଦର୍ଯ୍ୟ ତାଙ୍କର। ତେଣୁ କୋଟିଏ କନ୍ଦର୍ଭ ସହିତ ମଧ୍ୟ, କୋଟିଏ କନ୍ଦର୍ଭ ମଧ୍ୟ ଭଗବାନ ରୂପ ସହିତ ସମାନ ହେଇପାରିବେ ନାହିଁ, ଏଭଳି ରହିଛି ଭଗବାନଙ୍କ ସୌନ୍ଦର୍ଯ୍ୟ। ସୌନ୍ଦର୍ଯ୍ୟ ତେଣୁ ଏ ଯେଉଁ ରହିଛି କୋଟି କନ୍ଦ ଗୋବିନ୍ଦ ମହାଦି ପୁରୁଷଙ୍କ ତମଙ୍କ ଭଜନ, ଆମେ ବିଧି ମାର୍ଗରେ ଭଗବାନ ଭଜନ କରୁଛେ, କିନ୍ତୁ ଏଥିରେ ଭଗବାନ ବେଦସ୍ତୁତି ହୋଇତେ ହରେ ସେଇ ମୋର ମନ, ଯେଉଁ ରାଗ ମାର୍ଗରେ ଯେଉଁ ଭଜନ ହେଉଛି, ଯେ ରାଧାରାଣୀ ଭଗବାନଙ୍କୁ ନିନ୍ଦା କରୁଛନ୍ତି, ଭଗବାନ ବହୁତ ପ୍ରକାର ଅପମାନ କରୁଛନ୍ତି, ଏଇଭଳି ଭାବରେ ଭଗବାନ ତାଙ୍କୁ କ୍ଷମା ପ୍ରାର୍ଥନା କରୁଛନ୍ତି। ଦେହି ପାଦ ପଲ୍ଲବ ମୁଦାହରମ, ଆପଣଙ୍କର ପାଦକୁ ମୋର ମସ୍ତକରେ ଧାରଣ କରି ମୋର ଭୁଲ ହେଇଯାଇଛି, ମୋତେ କ୍ଷମା କର। ଏଇଭଳି ଭାବ ଜୟଦେବ ଗୋସ୍ୱାମୀ ଲେଖିପାରିଲେ ନାହିଁ, ତାଙ୍କ ଲେଖନୀ ଚାଲିଲା ନାହିଁ, ତେଣୁ ଭଗବାନ ନିଜେ ଆସିକି ଲେଖିଦେଲେ ଏ ଶ୍ଳୋକଟି, ଦେହି ପାଦ ପଲ୍ଲବ ମୁଦାହରମ, ଏ ରହିଛି, ଏ ହେଉଛି ବିଶ୍ରମ ସଖ୍ୟ ବା ବିଶ୍ରମ ମାଧୁର୍ଯ୍ୟ ଭାବ। ଏଇସବୁ ରଜ ରସ ନିର୍ଯାସ କରିବା ଆସ୍ୱାଦ, ଭଗବାନ ଏଇଟାକୁ ଆସ୍ୱାଦନ କରିବା ପାଇଁ ଆସୁଛନ୍ତି, ରସ ନିର୍ଯାସ କରିବା ଆସ୍ୱାଦ, ଏହି ଦ୍ୱାରା କରିବ ସବୁ ଭକ୍ତେର ପ୍ରସାଦ। ଏଇ ଯେଉଁ ରହିଛି, ଏଇ ଭଗବାନ ଯେଉଁ ଆସ୍ୱାଦନ କରୁଥିଲେ ସେଇଟାକୁ ଯେତେବେଳେ ଆମେ ଗାନ କରିବା ବା ସ୍ମରଣ କରିବା ବା କୀର୍ତ୍ତନ କରିବା ବା ସ୍ମର ଶ୍ରବଣ କରିବା, ସେଇ ରସକୁ ମଧ୍ୟ ଆମେ ଆସ୍ୱାଦନ କରିବା, ସେଇ ରସ ଭଗବାନ ଯେଉଁ ରସକୁ ଆସ୍ୱାଦନ କରୁଛନ୍ତି ସେଇ ରସ ଆମକୁ ମଧ୍ୟ ପ୍ରଦାନ କରୁଛନ୍ତି, ତାଙ୍କ ପାଖରୁ ସେଇ ରସ ଆସୁଛି। ତେଣୁ ଏଇଟା କୁହାଯାଇଛି ଏଭଳି ଭାବରେ ଭଗବାନଙ୍କର ସୌନ୍ଦର୍ଯ୍ୟ ଭଗବାନ କେହି ସମାନ ହେଇପାରିବେ ନାହିଁ। ତେଣୁ ଯେଉଁ ରହିଛି ଭଗବାନ ଲକ୍ଷ୍ମୀଦେବୀଙ୍କର ସେଇଭଳି ଭାବରେ ଗୋଟେ ଗର୍ବ ଥିଲା, ମୋର ବହୁତ ସୌନ୍ଦର୍ଯ୍ୟ ରହିଛି, ବହୁତ ରୂପବତୀ ସିଏ ଲକ୍ଷ୍ମୀଦେବୀ, ହେ ଲକ୍ଷ୍ମୀଦେବୀ ଯେତେବେଳେ ଆବିର୍ଭାବ ହେଇଥିଲେ ସେଇଟା ବର୍ଣ୍ଣନା କରାଯାଇଛି ଭାଗବତ ଅଷ୍ଟମ ସ୍କନ୍ଧରେ 15-23 ଏଇ ଯେଉଁ 9 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି। ସମୁଦ୍ର ମନ୍ଥନ ଲୀଳାରେ ଭଗବାନ ଅଜିତ ଭଗବାନ ଆସିଥିଲେ, ବିଷ୍ଣୁ ସେ ଲକ୍ଷ୍ମୀଦେବୀ ମଧ୍ୟ ବାହାରିଥିଲେ ସମୁଦ୍ର ମନ୍ଥନରୁ, ସମୁଦ୍ର ମନ୍ଥନରୁ ଲକ୍ଷ୍ମୀଦେବୀ ବାହାରିଥିଲେ। ତେଣୁ ଲକ୍ଷ୍ମୀଦେବୀ ଦେଖିକି ସମସ୍ତେ ଆକର୍ଷିତ ହେଇଗଲେ, ଏତେ ତାଙ୍କ ରୂପ ରହିଛି ଲକ୍ଷ୍ମୀଦେବୀଙ୍କର, ଏତେ ରୂପ ରହିଛି, ହେ ତେଣୁ ଏସବୁ ରହିଛି। ତେଣୁ ସ୍ୱୟମ୍ବର ହେଲା, ସ୍ୱୟମ୍ବର ରଚନା କରାଗଲା ସେଇଠି, କ'ଣ କିଏ ବିବାହ ଲକ୍ଷ୍ମୀଦେବୀ କାହାକୁ ବରଣ କରିବେ, ଲକ୍ଷ୍ମୀଦେବୀ କାହାକୁ ବରଣ କରିବେ। ଭାଗବତ ଅଷ୍ଟମ ସ୍କନ୍ଧରେ ଏଇଟା ବର୍ଣ୍ଣନା କରାଯାଇଛି, ସରି ହଁ, ଲକ୍ଷ୍ମୀଦେବୀ ତିନୋଟି ସ୍ତୁତିରେ କହିଛନ୍ତି କିଏ ତାଙ୍କର ଉପଯୁକ୍ତ ବର, କିଏ ତାଙ୍କର ଉପଯୁକ୍ତ ବର, କହୁଛନ୍ତି ଯେ କ'ଣ ନା, ନୂନଂ ତପୋଜସ୍ୟ ମନୋ ନିର୍ଜୟ ଜ୍ଞାନଂ କ୍ୱଚିତ୍ ତଚ୍ଚ ନ ସଂଗବର୍ଜିତ କଶ୍ଚିନ୍ମାତସ୍ୟ ନ କାମ ନିର୍ଜୟ ସ ଈଶ୍ୱର କିଂ ପରତୋ ବିପାଶ୍ରୟ। ବହୁତ ବ୍ୟକ୍ତି ଲକ୍ଷ୍ମୀଦେବୀ ଆଲୋଚନା କରୁଛନ୍ତି ସେଇଠି, ଯେଉଁମାନେ ଉପସ୍ଥିତ ଅଛନ୍ତି, ଅତୀତରେ ଯେଉଁମାନେ ଥିଲେ, ଭବିଷ୍ୟତରେ ଯେଉଁମାନେ ଆସିବେ, ସମସ୍ତଙ୍କୁ ତ୍ରିକାଳକୁ ସେ ଦେଖୁଛନ୍ତି, ତ୍ରିକାଳ ଦୃଷ୍ଟି ସିଏ ଜାଣି ଦେଖିପାରୁଛନ୍ତି ସିଏ। ତେଣୁ ଏହିଭଳି ଭାବରେ ବହୁତ ରହିଛନ୍ତି ତପସ୍ୱୀ ବହୁତ ରହିଛନ୍ତି, ନୂନଂ ତପସ୍ୟ ନ ମନୋ ନିର୍ଜୟ, ବହୁତ ତପସ୍ୱୀ ରହିଛନ୍ତି କିନ୍ତୁ କ୍ରୋଧକୁ ଜୟ କରିପାରୁନାହାନ୍ତି, ମନୋ ନିର୍ଜୟ। ଯେମିତି ଦୁର୍ଭାଷା, ଦୁର୍ଭାଷ ଏତେ ବଡ଼ ତପସ୍ୱୀ ସିଦ୍ଧି ରହିଛି ତାଙ୍କର, କିନ୍ତୁ କ୍ରୋଧକୁ ଜୟ କରିପାରୁନାହାନ୍ତି। ନୂନଂ ତପନ ଯଶନ ମନୁ ଜ୍ଞାନଂ କ୍ୱଚିତ୍ ତତ୍ସନ ସଙ୍ଗବର୍ଜିତ, ବହୁତ ବହୁତ ବଡ଼ ବଡ଼ ଜ୍ଞାନୀ ରହିଛନ୍ତି, ଏମିତିକି ଜୀବନ ମୃତ ବ୍ୟକ୍ତିକୁ ଜୀବନ ଜୀବନ ଦେଇଦେବେ, ଏଭଳି ଭାବରେ ଜ୍ଞାନ ତାଙ୍କର ରହିଛି, ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ରହିଛି ତାଙ୍କ ପାଖରେ ଶୁକ୍ରାଚାର୍ଯ୍ୟ, କିନ୍ତୁ ନ ସଙ୍ଗବର୍ଜିତ, ସେ ଅସୁରମାନଙ୍କ ସହିତ ସଙ୍ଗ କରୁଛନ୍ତି, ଭଗବାନ ବିରୁଦ୍ଧରେ ଯୁଦ୍ଧ ବା ଦେବତାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସବୁ ବ୍ୟବସ୍ଥା କରୁଛନ୍ତି, ସଙ୍ଗବର୍ଜିତ ହେଇପାରୁନାହାନ୍ତି ସେ, କିନ୍ତୁ ଲକ୍ଷ୍ମୀଦେବୀଙ୍କର ଉପଯୁକ୍ତ ବର ହେଇପାରିବେ। ସେହିଭଳି ଭାବରେ କଶ୍ଚିନ୍ ମହାନ୍ତ ସ୍ୱନ କାମ ନିର୍ଜୟ, ଏହିଭଳି ଭାବରେ ବହୁତ ମହାନ ବ୍ୟକ୍ତି ରହିଛନ୍ତି କିନ୍ତୁ କାମକୁ ଜୟ କରିପାରିନାହାନ୍ତି, ଯେମିତି ବ୍ରହ୍ମା ଅକମେ ରହିଛି, ଅକମେ ସୁନ୍ଦର ଶ୍ଳୋକଟି ରହିଛନ୍ତି, ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ବ୍ରହ୍ମା ମଧ୍ୟ ତାଙ୍କର ପୁତ୍ରୀ ପ୍ରତି ଆକର୍ଷିତ ହେଇଯାଇଥିଲେ କାମ ଭାବରେ, ଏସବୁ ରହିଛି। ଏତେ ବଡ଼ ମହାନ ବ୍ୟକ୍ତି ବ୍ରହ୍ମା କିନ୍ତୁ ସେ ଆକର୍ଷିତ ହେଇଯାଇଥିଲେ, ସଈଶ୍ୱର କିଂ ପରତ ବେପାଶ୍ର, ସେହିଭଳି ଭାବରେ ବହୁତ ଈଶ୍ୱର ରହିଛନ୍ତି, ନିୟନ୍ତ୍ରଣକାରୀ ରହିଛନ୍ତି, ଯିଏକି ଅନ୍ୟର ଆଶ୍ରୟ ରହିଛନ୍ତି। ଯେମିତି ଇନ୍ଦ୍ର, ଇନ୍ଦ୍ର ହେଉଛନ୍ତି ତ୍ରିଭୁବନର ମାଲିକ ସେ, କିନ୍ତୁ ଯେତେବେଳେ ଅସୁରମାନଙ୍କ ଆକ୍ରମଣରେ ପରାଜିତ ହୋଇଯାଆନ୍ତି, ସେତେବେଳେ ସେ ଭଗବାନଙ୍କ ଶରଣ ପାଇଁ ପ୍ରାର୍ଥନା କରନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଭଗବାନ ତୁମକୁ ରକ୍ଷା କରନ୍ତି, ଏସବୁ ରହିଛି। ତେଣୁ ଅନ୍ତିମରେ ସମସ୍ତଙ୍କର କିଛି ଦୋଷ ରହିଛି, କାହାର ଏମିତି ଦେଖିଲେ ନାହିଁ ଯାହାର ଦୋଷ ନାହିଁ, କିନ୍ତୁ ଜଣଙ୍କର ଦେଖିଲେ ଯାହାର ଦୋଷ ନାହିଁ ସିଏ ହେଉଛନ୍ତି ଅର୍ଜିତ, ଭଗବାନ ବିଷ୍ଣୁ ଦୋଷ ଅର୍ଜିତ। କିନ୍ତୁ ତଥାପି ଲକ୍ଷ୍ମୀଦେବୀ ତାଙ୍କ ପାଖରେ ଗୋଟେ ଦୋଷ ବାହାର କରିଦେଲେ, କ'ଣ ସେଇଟା? ସବୁକିଛି ତାଙ୍କର ଗୁଣ ଥିଲେ ମଧ୍ୟ ମୋତେ ସେ ଚାହୁଁନାହାନ୍ତି, ନ କାଙ୍କ୍ଷତେ ହି ମା, ମୋତେ ସେ ଚାହୁଁନାହାନ୍ତି, କିନ୍ତୁ ନ ଚାହିଁଲେ ମଧ୍ୟ ଲକ୍ଷ୍ମୀଦେବୀ ତାଙ୍କୁ ବରଣ କଲେ, ବରଣମାଳା ପ୍ରଦାନ କଲେ, ଏବଂ ଲକ୍ଷ୍ମୀଦେବୀ ଭଗବାନଙ୍କର ବକ୍ଷଦେଶରେ ରହିଛନ୍ତି, ବକ୍ଷଦେଶରେ ଭଗବାନ ତାଙ୍କୁ ସ୍ଥାନ ଦେଲେ ବକ୍ଷଦେଶରେ। ତେଣୁ ଯେତେବେଳେ ଭକ୍ତ ଯାଇ ଭଗବାନ ଦର୍ଶନ କରନ୍ତି, ସେତେବେଳେ ଲକ୍ଷ୍ମୀଦେବୀଙ୍କର ମଧ୍ୟ କୃପା ପଡ଼େ ତାଙ୍କ ଉପରେ, କୃପା କଠାକେ ସେ ପ୍ରାପ୍ତ ପ୍ରଦାନ କରନ୍ତି। ତେଣୁ ଭଗବାନ କୃପା ସହିତ ଲକ୍ଷ୍ମୀଦେବୀଙ୍କ ମଧ୍ୟ କୃପା ସେ ପ୍ରାପ୍ତ ହୁଅନ୍ତି। ତେଣୁ ଭଗବାନଙ୍କୁ ଯେତେବେଳେ କେବଳ ଦର୍ଶନ କରିବେ, ସେମାନେ ଦରିଦ୍ର ହୋଇପାରିବେ ନାହିଁ, କାରଣ ଭଗବାନ ଦର୍ଶନରେ ଏସବୁ ଲାଭ ରହିଛି। କେତେ କ'ଣ ଲାଭ ରହିଛି କ'ଣ କହିବା, ଆମର ଯେଉଁ ରହିଛନ୍ତି ଦେବହୂତି ସେଇଟାକୁ କହିଛନ୍ତି, କି ପୁନଃ ଯେଉଁ ଭାଗବତ ତୃତୀୟ ସ୍କନ୍ଧ 33 ଅଧ୍ୟାୟରେ ଦେବହୂତି ମା ପୁତ୍ର ହେଉଛନ୍ତି କପିଳ ଭଗବାନ, ତାଙ୍କୁ କହୁଛନ୍ତି ଭଗବାନ ଦର୍ଶନରେ କ'ଣ ଲାଭ ରହିଛି, କେବଳ ତାଙ୍କର ନାମ ଶ୍ରବଣରେ କେତେ କ'ଣ ଜନ୍ନାମ କ'ଣ କହୁଛନ୍ତି, ଦୁଇଟି ଶ୍ଳୋକ ରହିଛି। ତେଣୁ ଯେଉଁ ଭଗବାନଙ୍କ ନାମର କେତେ ମହତ୍ତ୍ୱ ରହିଛି, ନାମର ମହତ୍ତ୍ୱ କି କହିପାରିବେ, ଲକ୍ଷ୍ମୀଦେବୀ କ'ଣ କହିଛି, ଦେବହୂତି ମା କହିଛନ୍ତି ତୃତୀୟ ସ୍କନ୍ଧ 33 ଅଧ୍ୟାୟରେ, ସେ କହୁଛନ୍ତି ଜନ୍ନାମ ଧ୍ୟେୟ ଶ୍ରବଣାନୁକୀର୍ତ୍ତନାତ୍, ଭଗବାନଙ୍କର ନାମକୁ ଯେଉଁମାନେ ଧ୍ୟାନ କରନ୍ତି, ଯେଉଁମାନେ ଶ୍ରବଣ କରନ୍ତି ବା ଯେଉଁମାନେ କୀର୍ତ୍ତନ କରନ୍ତି, ସ୍ୱାଦପି ଯତ୍ ପ୍ରଭୁଣାଦ ଯତ୍ ସ୍ମରଣାଦ ଅପି କ୍ୱଚିତ୍, ଯାହାଙ୍କର କେବଳ ପ୍ରଣାମ କରିବା ମାତ୍ରକେ ବା ଯାହାଙ୍କର ସ୍ମରଣ କରିବା ମାତ୍ରକେ, କ୍ୱଚିତ୍ ଗୋଟିଏ ଥର, କ୍ୱଚିତ୍ ସବୁବେଳେ କଥା କ'ଣ କହିବା, ଗୋଟିଏ ଥର ଯଦି କଲେ, ସ୍ୱାଦପି ସଦ୍ୟ ସବନାୟ କଳ୍ପତେ, କୁକୁର ଭୋଜି ଚଣ୍ଡାଳ ମଧ୍ୟ ସେ କ'ଣ ଜାଗିଙ୍କ ବ୍ରାହ୍ମଣ ଭଳି ପଦପ୍ରାପ୍ତ ହେବେ, ସବନାୟ କଳ୍ପତେ କୁତସ୍ତେ ଭଗବାନ ଦର୍ଶନା, ତା ଯେଉଁମାନେ ଭଗବାନ ଦର୍ଶନ କରିବେ ତାଙ୍କ ଫଳ କ'ଣ କହିବା, ତା'ର ଅସୀମ ଫଳ ରହିଛି, ବର୍ଣ୍ଣନା କରିହେବ ନାହିଁ, ଯେଉଁମାନେ ଦର୍ଶନ କରିବେ ଭଗବାନଙ୍କୁ। ତେଣୁ ଇଏ ଯେଉଁ ରହିଛନ୍ତି ଲକ୍ଷ୍ମୀଦେବୀ, ତାଙ୍କର ବକ୍ଷଦେଶରେ ଭଗବାନ ତାଙ୍କୁ ସ୍ଥାନ ଦେଲେ, କିନ୍ତୁ ବକ୍ଷଦେଶରେ ଯଦିଓ ଭଗବାନ ସ୍ଥାନ ଦେଇଛନ୍ତି, କିନ୍ତୁ ସବୁବେଳେ ସିଏ ଲକ୍ଷ୍ମୀଦେବୀ ହେଉଛନ୍ତି ଆଚାର୍ଯ୍ୟା, ଏଇ ଯେଉଁ ଭକ୍ତିର 9 ଅଙ୍ଗ ରହିଛି ପାଦ ସେବନରେ, ସେ ହେଉଛନ୍ତି ଆଚାର୍ଯ୍ୟା, ଭଗବାନଙ୍କୁ ସବୁବେଳେ ପାଦ ପଦ୍ମରେ ସେ ସେବାରେ ରତ ରହିଛନ୍ତି, ମଧୁ ବାହାରୁଛି ସେଠି ପାଦ ପଦ୍ମ ମଧୁ ରହିଛି। ତେଣୁ ଭଗବାନ ଏଇ ଯେଉଁ ସମୁଦ୍ର ମନ୍ଥନ ଲୀଳାରେ 14 ରତ୍ନ ବାହାରିଥିଲେ, 14 ରତ୍ନରୁ ଅନ୍ତିମ ରତ୍ନ ହେଉଛି ଇଏ ସମୁଦ୍ରରୁ ବାହାରିଥିଲେ ଅମୃତ, ଅମୃତ ବାହାରିଥିଲେ, ଅମୃତ ଦେଖିକିରି ଅସୁରମାନେ ଆଉ ରହିପାରିଲେନି, ଛଡ଼େଇକି ନେଇଗଲେ ଭଗବାନ। ସିଏ ଧନ୍ୱନ୍ତରୀ ସାଧାରଣ ବ୍ୟକ୍ତି ନୁହନ୍ତି, ଭଗବାନ ସେ ଭଗବାନ ଆୟୁର୍ବେଦ କ'ଣ ଆୟୁର୍ବେଦ ଦିକ୍ ଆୟୁର୍ବେଦର ପ୍ରଣୟନକାରୀ ସିଏ ଭଗବାନ, ସେ ଧନ୍ୱନ୍ତରୀ, କେବଳ ଭଗବାନ ନାମ ଜଣେ ଧନ୍ୱନ୍ତରୀ ନାମ ଉଚ୍ଚାରଣ କଲେ ସେ ଜଣେ ରୋଗ ଭଲ ହୋଇଯିବ। ଆମେ ଶ୍ରୀମଦ୍ ଭକ୍ତିସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ ଯେତେବେଳେ ଆୟୁର୍ବେଦିକ ଔଷଧ ସେବନ କରୁଥିଲେ ଆମେ ଦେଖିଛୁ, ସେତେବେଳେ ଓଁ ବିଷ୍ଣୁ ଓଁ ବିଷ୍ଣୁ ଓଁ ବିଷ୍ଣୁ ହେଇ କହିକି ସେଇଟା ପ୍ରାଣ କରନ୍ତି। ପ୍ରକୃତରେ ଔଷଧର ଶକ୍ତି ନାହିଁ ସେ ରୋଗକୁ ଭଲ କରିଦେବ, ପ୍ରହ୍ଲାଦ ମହାରାଜ ତାଙ୍କର 7 ସ୍କନ୍ଧ 9 ଅଧ୍ୟାୟରେ ସେ ଶ୍ଳୋକଟି କହିଛନ୍ତି। ଏ ଭଗବାନ ଯଦି ନ ଚାହିଁବେ କୌଣସି ଔଷଧ ଭଲ କରିପାରିବ ନାହିଁ, 8 ଚାଗଦମ ଉଦ୍ଦନତି ମଜ୍ଜତ ନଉ, 8 ଚାଗଦମ ଯେଉଁ ଔଷଧ ପ୍ରାପ୍ତ ହେଉଛି, ଔଷଧ ଖାଉଛେ ଔଷଧ ରୋଗ ଭଲ କରୁନାହିଁ, ଇଏ ହେଉଛି ଭଗବାନ ଚାହିଁବାରୁ ସେଇଟା ହେଉଛି, ନହେଲେ ହେଉନାହିଁ। ତାହେଲେ ସେ ଶ୍ରୀମନ୍ତ ରାଧାକୃଷ୍ଣ ସ୍ୱାଇଁ ମହାରାଜ ଗୋଟେ କଥା କହୁଥିଲେ, ଗୋଟେ ଥର ତାଙ୍କର ଜଣେ ଭକ୍ତ ଏ ଯେଉଁ ତାଙ୍କର ସେ ବିଷ ଗୋଟେ ଇଏ ସର୍ପ ଗୋଟେ ଦଂଶନ କରିଦେଇଥିଲା, ବିଷ ହେଇଯାଇଥିଲା, ତାଙ୍କ ଶରୀର ବିଷାକ୍ତ ହେଇଯାଇଥିଲା। ତେଣୁ ତାଙ୍କୁ ଆଣିକି ଆସିଲେ ଔଷଧ ଡାକ୍ତରଖାନା ଆସିଲେ, ବିଷର ଔଷଧ ରହିଛି, ବିଷର ଔଷଧ ହେଉଛି ବିଷ, ବିଷର ଔଷଧ ହେଉଛି ବିଷ। ତେଣୁ ସେ ଡାକ୍ତର ସେ ବିଷ ପ୍ରଦାନ କରିକି ତାର ବିଷକୁ ରୋଗକୁ ଭଲ କରିଦେଲେ। ଭଲ କରିଦେଲା ପରେ ତାପରେ ସେ ଡାକ୍ତର ଜଣେ ନାସ୍ତିକ ବ୍ୟକ୍ତି ଥିଲା, ସେ କହିଲା ଆପଣ ଅନ୍ତିମରେ ଆମର ଶରଣ ନେଲେ ତ ଏଇଭଳି ଭାବରେ କହୁଛି। ଜାଣନ୍ତି ଏମାନେ ଭକ୍ତମାନେ ଭଗବାନଙ୍କ ଶରଣରେ ରହିଛନ୍ତି, ଆଉ କାହାର ଶରଣରେ ଯାଆନ୍ତି ନାହିଁ। ତେଣୁ ମହାରାଜ କହିଲେ ନା ଆମେ ଆପଣଙ୍କ ଶରଣ ନେଉନାହୁଁ ତ, ନା ଆଉ କାହାର ନେଲେ, ନା ଆମେ ଭଗବାନଙ୍କ ଶରଣ ନେଉଛୁ ନେଇଛୁ ନା ଭଗବାନ ଶରଣ ନେଇଛନ୍ତି ଯଦି ଆମ ପାଖକୁ କାହିଁକି ଆସିଲେ, ନା ଆପଣଙ୍କ ପାଖକୁ ଆସିଲେ ମଧ୍ୟ ଭଗବାନଙ୍କ ଶରଣ ନେଇକରି ଆସିଛୁ ଆମକର ଆପଣଙ୍କ ପାଖକୁ, ଆପଣଙ୍କ ଶରଣ ଆମେ ନେଇନାହୁଁ। ଏଇଭଳି ଭାବରେ କଥା ହଉ ସେ କହିଲେ ମୁହାଙ୍କୁ ବଞ୍ଚେଇ ଦେଲି, ମୁହାଙ୍କୁ ଭଗବାନ ବଞ୍ଚେଇଲେ କି, ଏଇଭଳି ଭାବରେ ସେ ଚିନ୍ତା କରୁଥିଲେ ଭଗବାନ ବଞ୍ଚେଇଲେ। ତେଣୁ ମହାରାଜ କହିଲେ ଠିକ୍ ଅଛି ଆପଣ ବଞ୍ଚେଇଲେ, ଆଉ ଯେଉଁ ଆପଣ ଡାକ୍ତରଖାନାରେ କେହି ରୋଗୀ ମୃତ୍ୟୁବରଣ କରୁଛି ନା? ହଁ ଅନେକ ରୋଗୀ ମୃତ୍ୟୁବରଣ କରୁଛନ୍ତି। ତାଙ୍କୁ ଆମେ ହତ୍ୟା କରୁଛନ୍ତି ନା? ଆମେ କ'ଣ ହତ୍ୟା କରୁ, ତାର କାଳ ପୁରିଲା ସେ ମୃତ୍ୟୁବରଣ କଲା, ମୃତ୍ୟୁବରଣ କଲା, ତାର କାଳ ପୁରିଗଲା ମୃତ୍ୟୁବରଣ କଲା, ତାହେଲେ ଜୀବନ ପ୍ରାପ୍ତ ହେଲା ବେଳେ ତାର ଜୀବନ ରହିଛି, ସେ ଜୀବନ ପ୍ରାପ୍ତ ହେଲା, ତମେ କ'ଣ ଦେଲ? ସବୁକିଛି ଭଗବାନ ଦେଉଛନ୍ତି। ତେଣୁ ଭକ୍ତ ଏହିଭଳି ଭାବରେ ଦର୍ଶନ କରନ୍ତି। ତେଣୁ ଯାହା ବି ହଉ, ଏ ଅସୁରମାନେ ଆୟୁର୍ବେଦ ଦିଗ୍ ଏ ଧନ୍ୱନ୍ତରୀ ହେଉଛନ୍ତି ଆୟୁର୍ବେଦର ରଚନାକାରୀ। ସିଏ ଯେତେବେଳେ ସମୁଦ୍ରରୁ ଏଇ ଅମୃତ କୁମ୍ଭକୁ ଆଣିକି ଆସିଲେ, ତାକୁ ଦେଖିକି ଅସୁରମାନେ ଛଡ଼େଇକି ନେଇଗଲେ, ଅସୁରମାନେ ଯେତେବେଳେ ଛଡ଼େଇକି ନେଇଗଲେ କିନ୍ତୁ ସେ ପିଇ ପାରିଲେ ନାହିଁ, ଅମୃତ ପାଇକି ଧରିକି ମଧ୍ୟ ପିଇ ପାରିଲେ ନାହିଁ। ଦେବତାମାନେ ହେଇଗଲେ, କ'ଣ କ'ଣ ଦେବତାମାନେ ଏଭଳି ଭାବରେ ଦୁଃଖରେ ରହିଗଲେ, ଭଗବାନ କହିଥିଲେ ଆମେ ପ୍ରାପ୍ତ ହଉ ବୋଲି ଅମୃତ, କିନ୍ତୁ ଅସୁରମାନେ ନେଇଗଲେ। ଏହିଭଳି ଭାବରେ ଭଗବାନ ସ୍ମରଣ କଲେ, ଭଗବାନ ଆସି ପହଞ୍ଚିଗଲେ, ମୋହିନୀ ରୂପରେ ଆସି ପହଞ୍ଚିଗଲେ, ଏଭଳି ରୂପ ଧାରଣ କଲେ ଦେଖିକିରି ସମସ୍ତେ ମୋହିତ ହେଇଗଲେ, ମୋହିନୀ ରୂପ। ଏମିତିକି ଅନ୍ୟମାନଙ୍କ କଥା କ'ଣ କହିବା, ଶିବଜୀ ମଧ୍ୟ ମୋହିତ ହେଇଗଲେ, ଶିବଜୀ ଯିଏକି କାମକୁ ଜୟ କରିପାରିଥିଲେ ସିଏ ମଧ୍ୟ ମୋହିତ ହେଇଗଲେ। ଏ ଲୀଳାର ସବୁ ବର୍ଣ୍ଣନା କରାଯାଇଛି ସେ ଲୀଳା କଥା। ତେଣୁ ମୋହିନୀ ରୂପରେ ଭଗବାନ କ'ଣ କଲେ ନା, ଅସୁରମାନଙ୍କୁ ବଞ୍ଚନା କରିକିରି ଦେବତାମାନଙ୍କୁ ଅମୃତକୁ ପ୍ରଦାନ କଲେ। ଏଟା ବର୍ଣ୍ଣନା କଲେ ଅଷ୍ଟମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ସେ ଯେଉଁ ବଣ୍ଟନ କଲେ ସେଟା କହୁଛନ୍ତି, ଆମେ ସେ ଶ୍ଳୋକ କହିବା ନାହିଁ। ତେଣୁ ଏହିଭଳି ଭାବରେ ଯେଉଁ ରହିଛି ସେ ତାଙ୍କର ମୋହିନୀ ରୂପ ରହିଛି, ଦେଖିକି ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ। ତେଣୁ ଏଇ ଯେଉଁ ମୋହିନୀ ରୂପ ଧାରଣ କଲେ, ଲକ୍ଷ୍ମୀଦେବୀଙ୍କୁ ମଧ୍ୟ ଲକ୍ଷ୍ମୀଦେବୀଙ୍କ ଗର୍ବ ଥିଲା ସେଇଟାକୁ ମଧ୍ୟ ଖଣ୍ଡନ କଲେ। ଏଭଳି ଭାବରେ ସୌନ୍ଦର୍ଯ୍ୟ ରହିଛି ଭଗବାନଙ୍କର। ତେଣୁ ଆମେ ଯେଉଁ କହୁଥିଲୁ ଦଶମ ସ୍କନ୍ଧ 43 ଅଧ୍ୟାୟରେ ବର୍ଣ୍ଣନା ରସ ବୈଶ, ସବୁ ରସର ସେ ହେଉଛନ୍ତି ଆଧାର, ସମୁଦାୟ 12 ରସ ରହିଛି। ତେଣୁ ଯେତେବେଳେ ମଲ୍ଲ କ୍ରୀଡ଼ାରେ ଭଗବାନ ପ୍ରବେଶ କଲେ, କୃଷ୍ଣ ବଳରାମ ପ୍ରବେଶ କଲେ, ସେ ପ୍ରବେଶ କରିବା ପାଇଁ କଂସ ବ୍ୟବସ୍ଥା କରିଥିଲା, ସେ ପ୍ରବେଶ କରିବା ପୂର୍ବରୁ ତାଙ୍କୁ ହତ୍ୟା କରିବା ପାଇଁ ରଖିଥିଲା, କୁବୁଳା ପିଢ଼ ହାତୀକୁ ରଖିଥିଲା, ସେ କୁବୁଳା ପିଢ଼ 10,000 ହାତୀରେ ବଳ ତା'ର। ତେଣୁ ଯାହା ଭଗବାନ ତାକୁ ଛୋଟ ପିଲା ଯେମିତି ଗୋଟେ କଣ୍ଢେଇକୁ ଭାଙ୍ଗିଦିଏ ସେଇଭଳି ଭାବରେ ତାକୁ ହତ୍ୟା କରିକିରି ତା'ର ଦାନ୍ତ 2 ଉପାଡ଼ିଦେଲେ, ଗୋଟେ ବଳରାମ ଧରିଲେ, ଗୋଟେ କୃଷ୍ଣ ଧରିଲେ, ବଳରାମ ଏବଂ କୃଷ୍ଣ ଧରିକି ପ୍ରବେଶ କରୁଛନ୍ତି ରଙ୍ଗମଞ୍ଚରେ। ସେଇଟା ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ସୁଖଦେବ ଗୋସ୍ୱାମୀ, କେମିତି ସେ ସବୁ ରସର ଆଧାର ସେଇଟା ବର୍ଣ୍ଣନା କରାଯାଇଛି। ତେଣୁ ସେ ପୃଥିବୀର ବିଶ୍ୱର ଯେତେ ଏ ପୃଥିବୀର ଯେତେ ସବୁ ରାଜା ଇତ୍ୟାଦି ଥିଲେ ସବୁ ଆସି ସେଇଠି ପହଞ୍ଚିଛନ୍ତି, ବସିଛନ୍ତି। ବିରାଟ ବଡ଼ ରଙ୍ଗମଞ୍ଚ ହେଇଛି, ବିରାଟ ଏରିଆ ନିଆଯାଇଛି, ଷ୍ଟାଡ଼ିୟମ୍ ଭଳି ନିଆଯାଇଛି, ସବୁ ବସିଛନ୍ତି, ସମସ୍ତଙ୍କର ଉପଯୁକ୍ତ ଆସନ ସବୁ ବ୍ୟବସ୍ଥା କରାଯାଇଛି, ସବୁ କରିଛନ୍ତି, ବସିଛନ୍ତି। କୃଷ୍ଣ ବଳରାମ ଯେତେବେଳେ ପ୍ରବେଶ କରୁଛନ୍ତି ସେତେବେଳେ ବର୍ଣ୍ଣନା କରାଯାଇଛି, ମଲ୍ଲାନାମ ସନି ନୃଣାଙ୍ଗ ନରବରହ ସ୍ତ୍ରୀଣାଂ ସ୍ମର ମୂର୍ତ୍ତିମାନ ଗୋପାନାଂ ସ୍ୱଜନ ଶତାଂ କ୍ଷିତିଭୁଜାଂ ଶାସ୍ତା ସ୍ୱପିତୃ ଶିଶୁ ମୃତ୍ୟୁର୍ଭଜପତେ ବିରାଟ ବିଦୁଷାଂ ତତ୍ତ୍ୱଂ ପରଂ ଯୋଗିନାଂ वृष्णा परदेवतेति विदितो रंगगत साग्रज भगवान पाखरे सबु रस रही जे जो रस भगवान से युक्त है भगवान तक से रस प्रदान करेंगे मल्लानाम असनीर मल्लमान रही अष्ट मुख्य अष्ट मल्ल सब रही चाणुर मुष्टिक इत्यादि से मैंने जो देखुं भगवान एगार वर्ष बाड़क जहाँ कह बाक कह युवक कह जहाँ कह एगार वर्ष से सब अवस्था से कि लगुच ना असनीर एम गोटे पहाड़ भाया देखा जा वज्र भाई लगुच मल्लानाम असनीर नृणांग नरवर ये रोच यहाँ कौ रस ना ये रौद्र रस बारटे रस से रही रौद्र रस से माने प्राप्त हेले भगवान देखिकी मल्लानाम असनीर नृणांग नरवर मनुष्य मान जो मैंने मनुष्य मान जो मैंने भगवान एत नुहत कि साधारण भाव में रही से मैंने सब रूप देखिकी लगुच नरबर आश्चर्य हो जाऊँ ये सौंदर्य रही भगवान ये सौंदर्य रही आश्चर्य यहाँ हूँ अद्भुत अद्भुत रस आश्चर्य हो जाऊँ ये रस रही ये रूप कि रूप ये अद्भुत हो से भाई भाव में जो मैंने भगवान माधुर्य भाव में श्रृंगार रस भगवान सहित युक्त होते से मैंने देखिकी तर श्रृंगार भाव ये आदि मदन मदन भाई लगुस मदन आसात मदन आस कंदर्प कंदर्प आस भाव लगुच छोट पिला कौन से भाव लगुच जो मैंने भगवान सहित सख्य रस संबंधित सखा सखा मैंने मत से ता पूर्व आसी पहुँच जाते से देखुं आरे इमर कान्हा ये लवण चोरी आसीगला हसवा आरंभ कले ये दुईट जाक रस रही हास्य और साक्ष्य दुईट जाक रस रही जो मैने कौन योद्धा मान सब रही से स्त्री स्वरण मूर्तिमान गोपाना स्वजन असता क्षितिपूजा शास्ता असत व्यक्ति मान जो रही राजा मैंने कंसर बंधु हिसाब से आई लगुच किभली भाव ना क्षितिपूजा शास्ता ये आमको शास्ति प्रदान करेंगे क्षति को क्षतिर क्षितिपूजा असता से मैने राजा मैने देखिकी लगुच ये आमको शास्ति प्रदान करेंगे भय लगुच वीर रस एवं स्व पित्र शिशु ताकर पिता नंद महाराज एवं उपानंद इत्यादि से सब आने जो देखुं से लगुच शिशु शिशु आसी पहुँचीगला आरे ये कहीं आसला से ये भाव में बहुत प्रकार ये रोचे दुईट रस गोटे बात्सल्य रस एवं करुण रस हाँ कृष्ण को कहीं आणली भाव चिंता कर नंद महाराज ये करुण रस से ही भाव स्व पितृ मृत्यु भोजपता मृत्यु भोजपते भोजपते हूँ कंस भोजवंश से आसती भोजवंश कंस ये रही सी गोटे विराट आसन बसला मंच में बसला विराट उच्चा आसन मंच में बसला सी जो देखु दौरान कृष्ण को लगुच मोर मृत्यु आसीगला मृत्यु आसीगला जहाँ को ये काल पर्यटन भय करुले चिंता करुले सी आसी पहुँची गल मृत्यु भगवान तक मृत्यु प्रदान करेंगे ये सब लीला वर्णना कर मृत्यु भजपति विराट अभिदुषा जो मैंने अविद्वान जो मैंने मूर्ख व्यक्ति मैंने लगुच कि भावना विराट रूप भगवान विराट रूप देखा जाटा हूँ विभत्स रस से भाव तत्व परम जोगी ना जो मैंने जोगी मान रही जोगी मैंने भगवान को योग मध्यम अष्टांग योग मध्यम भगवान परमात्मा ध्यान करती से जो देखुं शांत रस प्राप्त हो शांत रस से भक्त भगवान भक्त शांत रस से प्राप्त होती से भाई भाव विष्णु परदेवती विष्णु वंश जो मैंने सब रही से सब जो देखुं भगवान को कृष्ण को लगुच ये हूँ परदेवता श्रेष्ठ देव ये इति विदित रंगगत साग्रज ये भाव बारटी रस रही जो सब रसर आधार ये वर्णना कर सुखदेव गोस्वामी वर्णना करा को तेणु ये जो रही सौंदर्य रही सुभ्रु रु सौंदर्य सब कथा रही ଏତେ ସୌନ୍ଦର୍ଯ୍ୟ ରହିଛି ଭଗବାନଙ୍କର, ସମସ୍ତେ ଆକର୍ଷିତ ହେବେ। ସାଧାରଣତଃ ଗୋଟେ ପୁରୁଷ ପ୍ରତି ସ୍ତ୍ରୀ ଲୋକ ଆକର୍ଷିତ ହୁଅନ୍ତି, କିନ୍ତୁ ଭଗବାନଙ୍କ ସୌନ୍ଦର୍ଯ୍ୟ ଏଭଳି ପୁରୁଷ ଲୋକମାନେ ମଧ୍ୟ ଆକର୍ଷିତ ହୋଇଯାଆନ୍ତି। ଏଭଳି ଭାବେ ଜନ୍ମାତ୍ତଲି ଲୋପୈକଂ ସୋଜଗଂ ମାୟା ବଳଂ ଦର୍ଶିତା ଗୃହୀତଂ ଭୀଷ୍ମା ବନଂ ଶୋଷ ଚ ସୌଭଗର୍ଦ୍ଧେ ପରଂ ପଦଂ ଭୂଷଣ ଭୂଷଣାଙ୍ଗମ। ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଉଦ୍ଧବ ପିତୃଙ୍କୁ କହୁଛନ୍ତି ଭଗବାନଙ୍କ ଏଭଳି ସୌନ୍ଦର୍ଯ୍ୟ ରହିଛି, ମର୍ତ୍ତ୍ୟଲୀଳ ପାଇଁ କ'ଣ ଭଗବାନଙ୍କ ରୂପକୁ ଆମେ ଦେଖିପାରିବା ନାହିଁ, ଭଗବାନଙ୍କ ଯେଉଁ ରହିଛି ରୂପକୁ ଆମେ ଦେଖିପାରିବା ନାହିଁ, କାରଣ ଆମେ ଭୌତିକ ସ୍ତରରେ ଅଛେ, କିନ୍ତୁ ଭଗବାନ ହେଉଛନ୍ତି ଦିବ୍ୟ, ଆମେ ଯାଇକି ଜାଣିପାରିବା ନାହିଁ। କିନ୍ତୁ ଆମର ଭୌତିକ ଚକ୍ଷୁକୁ ଦୃଷ୍ଟି ହେବା ପାଇଁ କେମିତି ଦେଖିପାରିବା, ସେଇଭଳି ଭାବରେ ଭଗବାନ ଗୋଟେ ରୂପ ଧାରଣ କରିଛନ୍ତି, ସେଇଟା ଉଦ୍ଧବ କହୁଛନ୍ତି ଜନ୍ ମର୍ତ୍ତ୍ୟଲୀଳ ପାଇଁ କ'ଣ ସୋଜଗମ୍। ଭଗବାନ ଯେଉଁ ରୂପ ଧାରଣ କରିଛନ୍ତି, ଭଗବାନ ଆସିକି ଲୀଳା କରୁଥିଲେ, ସେ ଯେଉଁ ମାୟା ଯେଉଁ ରହିଛି ଭଗବାନଙ୍କର ଅନ୍ତରଙ୍ଗା ଶକ୍ତିରେ ଏ ଲୀଳାକୁ ସବୁ କରୁଥିଲେ। ମାୟା ବଳଂ ଦର୍ଶିତା ଗୃହୀତମ୍, ଏଇଟା ଦର୍ଶନ ଅନ୍ୟମାନଙ୍କୁ ଦର୍ଶନ ଦେଖାଉଛନ୍ତି, ଦେଖାଉଛନ୍ତି ଗୃହୀତମ୍, ତେଣୁ ସେ ସେଇଭଳି ଭାବରେ ଗୋଟେ ସୁନ୍ଦର ରୂପ ଧାରଣ କରିଛନ୍ତି। ଏଭଳି ସୁନ୍ଦର ରୂପ ଅନ୍ୟମାନଙ୍କ କଥା କ'ଣ କହିବା, ଭଗବାନ ନିଜେ ମଧ୍ୟ ଆକର୍ଷିତ ହୋଇଯାଉଛନ୍ତି। ଭୀଷ୍ମା ଆପଣଙ୍କୁ ସୋଶ୍ୟ ସବୁ କରିଦେ, ବିସ୍ମୟ ଯାହାତ କରୁଛନ୍ତି ଭଗବାନ, ନିଜ ରୂପକୁ ଦେଖିକରି ଭଗବାନ ବିସ୍ମିତ ହୋଇଯାଉଛନ୍ତି। ଦ୍ୱାରକାରେ ସେ ଲୀଳାଟି ବର୍ଣ୍ଣନା ଭାଗବତରେ ବର୍ଣ୍ଣନା କରାଯାଇନାହିଁ, ଅନ୍ୟ ସ୍ଥାନରେ ବର୍ଣ୍ଣନା କରାଯାଇଛି। ଭଗବାନ ନିଜ ରୂପ ଦେଖିଲେ ଯେତେବେଳେ ଦ୍ୱାରକାରେ ଏ ଯେଉଁ ରହିଛି ମଣିସ୍ତମ୍ଭ ରହିଛି, ତା ଦେହରେ ନିଜର ରୂପକୁ ଦର୍ଶନ କରିକିରି, ପ୍ରତିବିମ୍ବକୁ ଦର୍ଶନ କରିକିରି ସେ ଆକର୍ଷିତ ହୋଇଯାଉଛନ୍ତି। ସେ ଭାବୁଛନ୍ତି ଏ ରୂପଟି କାହାର, ଏତେ ରୂପ ଭଗବାନ ରହିଛି, ସୌନ୍ଦର୍ଯ୍ୟ ରହିଛି। ତେଣୁ ଏ ଯେଉଁ କହିଛନ୍ତି ବିସ୍ମାପନଙ୍କ ସୋ ସେ ସବୁ ପରଂ ପଦଂ ଭୂଷଣ ଭୂଷଣାଙ୍ଗମ, ଭଗବାନଙ୍କର ଯେଉଁ ଭୂଷଣ ଧାରଣ କରୁଛନ୍ତି, ତାଙ୍କର ଭୂଷଣ ଭଗବାନ ଏଇ ଭୂଷଣ ଦ୍ୱାରା ଭୂଷିତ ହେଉଛନ୍ତି, ତାହା ନୁହଁ, ଭଗବାନଙ୍କ ରୂପ ସୌନ୍ଦର୍ଯ୍ୟରେ ଭୂଷଣ ଭୂଷିତ ହେଉଛି। ଇଏ ଭଗବାନଙ୍କର ଏଭଳି ସୌନ୍ଦର୍ଯ୍ୟ ରହିଛି, ବର୍ଣ୍ଣନା କରିହେବ ନାହିଁ, ଅବର୍ଣ୍ଣନୀୟ। ତେଣୁ ଭଗବାନଙ୍କ ସୌନ୍ଦର୍ଯ୍ୟ ସେତିକି ସମାନ ହେବେ ନାହିଁ, କିନ୍ତୁ ଯିଏ କିଛି ସୌନ୍ଦର୍ଯ୍ୟ ପ୍ରାପ୍ତ ହୋଇଛନ୍ତି, ସେ ଭଗବାନ ସୌନ୍ଦର୍ଯ୍ୟରୁ କିଛି ପରିମାଣ ପ୍ରାପ୍ତ ହୋଇଛନ୍ତି। ଏ ଶୁଭ୍ରୁ ଶବ୍ଦରୁ ଆମେ ଏଇସବୁ ସୌନ୍ଦର୍ଯ୍ୟକୁ ଆଲୋଚନା କଲେ ବା ଆସ୍ୱାଦନ କଲେ, ସୌନ୍ଦର୍ଯ୍ୟ ଏଭଳି ଭାବେ ରହିଛି। କିନ୍ତୁ ଆଉ ଗୋଟେ କଥା ରହିଛି, ଆମର ଯେଉଁ ଭୌତିକ ସୌନ୍ଦର୍ଯ୍ୟ ରହିଛି, ଭୌତିକ ସୌନ୍ଦର୍ଯ୍ୟକୁ ଆମର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଗୋଟେ ସୁନ୍ଦର ଗୋଟେ କଥା କହିଛନ୍ତି, ସୁନ୍ଦର ଔଷଧ ରହିଛି। ସାଧାରଣତଃ ଭୌତିକ ଜଗତର କଥା କୁହାଯିବ, ଗୋଟେ ପୁରୁଷ ଲୋକ ଗୋଟେ ସ୍ତ୍ରୀ ଲୋକର ସୌନ୍ଦର୍ଯ୍ୟ ଦେଖିକିରି ଆକର୍ଷିତ ହୋଇଯିବେ, ସେଇଭଳି ଭାବରେ ଗୋଟେ ସୁନ୍ଦରୀ ସ୍ତ୍ରୀ ଥିଲେ ଯାହାକୁ ଦେଖିକିରି ଗୋଟେ ବହୁତ ଧନୀ ବ୍ୟକ୍ତି ଆକର୍ଷିତ ହୋଇଯାଇଥିଲେ। ତେଣୁ ଏଇଭଳି ଭାବରେ ସେ ତାଙ୍କୁ ଯେତେବେଳେ ପ୍ରାର୍ଥନା କଲେ ତାଙ୍କ ସଙ୍ଗ ପାଇଁ, ସେ କହିଲେ ଠିକ୍ ଅଛି ଅମକ ଦିନ ଆସନ୍ତୁ, ଗୋଟେ ଦିନ ଧାର୍ଯ୍ୟ କଲେ। ତ ସେଇଦିନ ସେ କ'ଣ କରିଛନ୍ତି ନା, ଏଭଳି ରହିଛି ଔଷଧ ସବୁ ରହିଛି, ଯାହା ଖାଇଲେ ଝାଡ଼ା ବାନ୍ତି ସବୁ ହେବ, ସେସବୁ ଔଷଧ ଖାଇକି ତାଙ୍କର ସବୁ ଏଭଳି ଭାବରେ ଦୁର୍ବଳ ହୋଇଯାଇଛନ୍ତି, ଏବଂ ତାଙ୍କର ଆଉ ସୌନ୍ଦର୍ଯ୍ୟ କୁଆଡ଼େ ଚାଲିଯାଇଛି। ତେଣୁ ସେ ସ୍ତ୍ରୀ ଲୋକ, ସେ ପୁରୁଷ ଲୋକ ଯେତେବେଳେ ଆସିଲେ, ସେ ସ୍ତ୍ରୀ ଲୋକ ସେଇଠି ବସିଛନ୍ତି, ସେ କହିଲେ ଆଚ୍ଛା ସେ ଯେଉଁ ସ୍ତ୍ରୀ ଲୋକ ଥିଲେ, ସୁନ୍ଦର ସ୍ତ୍ରୀ ଲୋକ, ସେ କୁଆଡ଼େ ଗଲେ, ଏଇଠି ଥିଲେ ନା, ମୁଁ ସେଇ ତୁମେ ସେଇ, ଆଉ ତୁମ ସୌନ୍ଦର୍ଯ୍ୟ କୁଆଡ଼େ ଗଲା, ମୋ ସୌନ୍ଦର୍ଯ୍ୟ ମୁଁ ଅଲଗା କରି ରଖିଛି, ଅଲଗା ରହିଛି ଗୋଟେ ସୌନ୍ଦର୍ଯ୍ୟ, କେଉଁଠି ସେଇଟା ନାହିଁ, ସେଇ ପାଟି ହାଣ୍ଡିରେ ରହିଛି, ତା ଦେହରେ ସବୁ ବିଷ୍ଠା ବାନ୍ତି ଏସବୁ ରହିଛି, ଇଏ ହେଉଛି ସୌନ୍ଦର୍ଯ୍ୟ, ଭୌତିକ ସୌନ୍ଦର୍ଯ୍ୟ ହେଉଛି ଏଇଭଳି ଭାବେ। ସାଧାରଣତଃ ଲୋକମାନେ ଏଇଭଳି ଭାବରେ ସୌନ୍ଦର୍ଯ୍ୟ ଆକର୍ଷିତ ହେବେ। ଆମର ଭାଗବତ ଏକାଦଶ ସ୍କନ୍ଧରେ 26 ଅଧ୍ୟାୟରେ ଇଏ କହିଛନ୍ତି, କିଏ ତାଙ୍କ ନାଁ ହେଉଛି ଅଇଲ ବା କ'ଣ ତାଙ୍କ ନାଁ, ପୁରୁରବା, ପୁରୁରବାଙ୍କ ଉକ୍ତି ରହିଛି। ତେଣୁ ଆମେ ସେସବୁ ଏତେ ଆଲୋଚନା କରିବା ନାହିଁ, ତେଣୁ ଏଇ ଯେଉଁ ରହିଛି, କିନ୍ତୁ ଏମାନେ ହେଉଛନ୍ତି ଦିବ୍ୟ ଶରୀରଙ୍କର, ଏମାନେ ଭଗବାନଙ୍କର ଯେଉଁ ଭଗବାନ ଯେଉଁଭଳିଆ ଦିବ୍ୟ ଭଗବାନଙ୍କ ଲୀଳାକୁ କୁହାଯାଏ ସବୁ ଦିବ୍ୟ, ଏଇଟାକୁ ଯଦି ଆମେ ତତ୍ତ୍ୱରେ ଜାଣିବା ତାହେଲେ ଆମ ଜୀବନ ସାର୍ଥକ ହୋଇଯିବ, ଆମେ ଭଗବତ ଧାମକୁ ଯିବା। ତେଣୁ ଇଏ ଉଷା ମଧ୍ୟ ସେଇଭଳି ଭାବରେ ଭଗବାନଙ୍କ ପତ୍ନୀ, ସିଏ ତାଙ୍କ ଭଗବାନଙ୍କ ଶକ୍ତି, ଆମେ କୁହାଗଲା ଲକ୍ଷ୍ମୀ ସହସ୍ର ଶତ ସମ୍ଭ୍ରମ ସେବ୍ୟମାନ, ଲକ୍ଷ ଲକ୍ଷ ଲକ୍ଷ୍ମୀ ଭଗବାନ ସେବା କରୁଛନ୍ତି, ତେଣୁ ଏମାନେ ସବୁ ଲକ୍ଷ୍ମୀ, ତେଣୁ ତାଙ୍କର ସୌନ୍ଦର୍ଯ୍ୟ ମଧ୍ୟ ସେଇଭଳି ଭାବରେ ରହିଛି। ଶୁଭ୍ରୁ ଶବ୍ଦରୁ ଏଇସବୁ କଥା ଆସିଲା, ତେଣୁ ଏଇଠି କହୁଛନ୍ତି ଚିତ୍ରଲେଖା, କଂ ତ୍ୱଂ ମୃଗେଶ ଶୁଭ୍ରୁ, ଏ ଶୁଭ୍ରୁ ଏ ସୁନ୍ଦରୀ, ତୁମେ କାହାର ମୃଗେଶେ, ମୃଗେଶ ଅର୍ଥ ଅନୁସନ୍ଧାନ କରୁଛ, ମୃଗେଶେ ଅନୁସନ୍ଧାନ କରୁଛ, କିଏ କୁହାସି କୁହାସି ବୋଲି କାହାକୁ ଖୋଜୁଛ, କାହାକୁ ଖୋଜୁଛ, କଂ ତ୍ୱଂ ମୃଗେଶ ଶୁଭ୍ରୁ କିଦୃଶସ୍ତେ ମନୋରଥ, ତୁମର ମନୋରଥ ମନରେ କ'ଣ ଚିନ୍ତା କରୁଛ, କିଦୃଶ ମନୋରଥ, କିଦୃଶ ମନୋରଥ କ'ଣ ସେ ଚିନ୍ତା ମନରେ ଚିନ୍ତା କରୁଛ, ହସ୍ତଗ୍ରାହଂ ନହନ୍ତି ଅଧ୍ୟାପି, ଏ କଥା ସବୁ ଜାଣନ୍ତି, ଏ କ'ଣ ଭାବରେ ସେ ଚିନ୍ତା କରୁଛନ୍ତି, କିନ୍ତୁ ଚିତ୍ରଲେଖା କହୁଛନ୍ତି ତୁମେ ତ ହସ୍ତଗ୍ରାହ କରିନ, ହସ୍ତଗ୍ରହଣ କରିନ, ବିବାହ କରିନ, ତୁମେ କେଉଁ ଲୋକକୁ ବା ପୁରୁଷକୁ ବା କେଉଁ ଯୁବକକୁ ତୁମେ ଅନ୍ୱେଷଣ କରୁଛ, ତୁମେ ତ ବିବାହ ହେଇନ, ବିବାହ ହେବା ପୂର୍ବରୁ ଜଣେ କନ୍ୟା ଅନ୍ୟ ଜଣଙ୍କ ସହିତ ସଙ୍ଗ କରିବେ ନାହିଁ, ଯଦି ସଙ୍ଗ କଲେ ସେଇଟା ଅବୈଧ ସ୍ତ୍ରୀ ସଙ୍ଗ ହେଇଗଲା, ଏଇଟା କୁହାଯାଇଛି, ବେଦରେ ବର୍ଣ୍ଣନା କରାଯାଇଛି, ଆମେ ସେଇଟା ବହୁତ ଥର କହିଛେ, ଜଣେ ଯେତେବେଳେ ସ୍ତ୍ରୀ ସଙ୍ଗ କରିବ ଏଇଟା ସମସ୍ତଙ୍କର ରହିଛି, ପ୍ରବୃତ୍ତି ରହିଛି, ଲୋକେ ବ୍ୟବହାର ଆମିଷ ମଧ୍ୟ ସେବା ନିତ୍ୟ ହି ଜନ୍ତୁର, ଲୋକମାନଙ୍କର ଏଇସବୁ ତାଙ୍କର ପ୍ରବୃତ୍ତି ରହିଛି, ଲୋକେ ବ୍ୟବହାର ସ୍ତ୍ରୀ ସଙ୍ଗ କରିବା, ଆମିଷ ଭକ୍ଷଣ କରିବା ଏବଂ ସୁରାପାନ କରିବା, ଇଏ ହେଉଛି ନିତ୍ୟ ନିତ୍ୟ ତାଙ୍କ ପ୍ରବୃତ୍ତି ରହିଛି, ସମସ୍ତଙ୍କ ପ୍ରବୃତ୍ତି ରହିଛି, ଲୋକେ ବ୍ୟବହାର ଆମିଷ ମଧ୍ୟ ସେବା ନିତ୍ୟ ନହିଁ ତତ୍ର ଚୋଦନା, ଏକାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ନବଯୋଗେନ୍ଦ୍ର ଏଇଟା କହୁଛନ୍ତି, ନହିଁ ତ ଏଇଟାକୁ ଶିଖିବାକୁ ପଡ଼ିବ ନାହିଁ, କିନ୍ତୁ ଏଇଟାକୁ କଣ୍ଟ୍ରୋଲ କରିବା ପାଇଁ, ଏଇଟାକୁ ନିୟନ୍ତ୍ରିତ କରିବା ବ୍ୟବସ୍ଥିତି, ଏଇଟାକୁ ନିୟନ୍ତ୍ରିତ କରିବା ପାଇଁ ବେଦରେ ଏସବୁ ବ୍ୟବସ୍ଥା ବ୍ୟାସଦେବ ଦେଇଛନ୍ତି, ଏଇଟାକୁ ଲୋକମାନେ ବୁଝିପାରିଲେ ନାହିଁ, ସେଥିପାଇଁ କ'ଣ ବେଦର ଦୁହାଇ ଦେଇକରି ସବୁ ପଶୁ ହତ୍ୟା କରିବା ପାଇଁ ଆରମ୍ଭ କରିଥିଲେ, ଲୋକମାନେ ବୁଝିପାରିବେନି ତା'ର ଅର୍ଥ କ'ଣ ପାଇଁ ଦିଆଯାଇଛି, ଏଇଟା ହେଉଛି ବିବାହ ମାଧ୍ୟମରେ ଜଣେ ସ୍ତ୍ରୀ ସଙ୍ଗ କରିବ, ତେଣୁ ଏଠି ସେ କହୁଛି ତୁମେ ତ ବିବାହ କରିନ, ତୁମେ କେମିତି ଚିନ୍ତା କରୁଛ ଅନ୍ୟ ପୁରୁଷ ସଙ୍ଗ କରିବା ପାଇଁ, ଚିତ୍ରଲେଖା କହୁଛନ୍ତି ଅସୁରକୂଳ, ଯଦିଓ ଅସୁରକୂଳରେ ଆଚାର୍ଯ୍ୟମାନେ କହିଛନ୍ତି ଅସୁରକୂଳରେ ଯଦିଓ ସେମାନେ ଧର୍ମକୁ ମାନନ୍ତି ନାହିଁ, ଧର୍ମକୁ ଉଲ୍ଲଂଘନ କରନ୍ତି, ଅଧର୍ମ କରନ୍ତି, କିନ୍ତୁ ସେଠି ମଧ୍ୟ ଏ ଧର୍ମଟାକୁ ସେମାନେ ପାଳନ କରନ୍ତି, ବିବାହ ପୂର୍ବରୁ ଜଣେ ଅନ୍ୟ ଜଣଙ୍କ ସଙ୍ଗ କରିବେ ନାହିଁ, ପ୍ରଭୁପାଦ ମହାରାଜ ଯେତେବେଳେ ପାଶ୍ଚାତ୍ୟ ଜଗତକୁ ଯାଇଥିଲେ 1965 ମସିହାର କଥା, ସେହି ସମୟରେ ପାଶ୍ଚାତ୍ୟ ଜଗତରେ ଏଇଭଳି ଭାବରେ ଚାଲିଥିଲା, ଏମିତିକି ତାଙ୍କର ଯେଉଁମାନେ ସେ ଶିଷ୍ୟତ୍ୱ ଗ୍ରହଣ କରିଥିଲେ ବା ତାଙ୍କର ଫଲୋଅର୍ ହୋଇଥିଲେ ସେମାନେ ମଧ୍ୟ ସେହିଭଳି ଭାବରେ କାର୍ଯ୍ୟ କରୁଥିଲେ, ତେଣୁ ପ୍ରଭୁପାଦ ମହାରାଜ ତାଙ୍କୁ ବିବାହ ମାଧ୍ୟମରେ ତାଙ୍କୁ ବ୍ୟବସ୍ଥା କଲେ, ବିବାହ ବ୍ୟବସ୍ଥା କଲେ, ଏଇଟାକୁ ଅନ୍ୟମାନେ ବୁଝିପାରିଲେଣି, ସେ କହିଲେ ସନ୍ନ୍ୟାସୀ ହେଇକି ବିବାହ ବ୍ୟବସ୍ଥା କରୁଛନ୍ତି, ସନ୍ନ୍ୟାସୀ ଏସବୁ କରିବା କଥା ନୁହଁ, ଯଦି ପ୍ରଭୁପାଦ ମହାରାଜ ଏଇଟା ନ କରିଥାନ୍ତେ ତାହେଲେ ଆଜି ଏ ଭଗବାନ ନାମ ସାରା ପୃଥିବୀରେ ପ୍ରଚାର ହୋଇପାରିନଥାନ୍ତା, ପ୍ରଭୁପାଦ ମହାରାଜ ସେ ସେଇଭଳି ଭାବରେ ଜଣେ ଯୁଗପୁରୁଷ, ସେ କିଭଳି ଭାବରେ ଧର୍ମକୁ ସ୍ଥାନ କାଳ ପାତ୍ର ଅନୁସାରେ ପ୍ରଚାର କରାଯିବ ସେ ଜାଣନ୍ତି, କିନ୍ତୁ ସେଇଟାକୁ ଅନ୍ୟମାନେ ବୁଝିପାରନ୍ତି, ସେଇଟାକୁ ସମାଲୋଚନା କରୁଛନ୍ତି, ସେ ଏଇଭଳି ସନ୍ନ୍ୟାସ ହେଇକରି ଏ ଯେଉଁ ବିବାହ ଯଜ୍ଞ କଲେ, କିନ୍ତୁ ତାଙ୍କର ଯେଉଁ ଶିଷ୍ୟ ଶିଷ୍ୟମାନଙ୍କୁ ଏ ବିବାହ ମାଧ୍ୟମରେ ତାଙ୍କର ସଙ୍ଗ ପ୍ରଦାନ କଲେ, ବ୍ୟବସ୍ଥା କଲେ, ଯାହାଫଳରେ କି ଆଉ ଅବୈଧ ସ୍ତ୍ରୀ ସଙ୍ଗ ହେବ ନାହିଁ, ଅବୈଧ ସ୍ତ୍ରୀ ସଙ୍ଗ ଏଇଟା ହେଉଛି ଯେଉଁ ରହିଛି କ'ଣ ଅଧର୍ମର 4 ପାଦ, ତା ଦେହରୁ ଏଇଟା 1 ପାଦ, ଦିଉତଙ୍କ ପାଅନଙ୍କ ସ୍ତ୍ରୀଙ୍କୁ ସୁନା, ତେଣୁ ଆମର ଇସ୍କନରେ ଏ ନିୟମ ରହିଛି, ଏଇ 4 ନିୟମ ପାଳନ କଲେ ଆମେ ଏଇଠିକି ଆସିବି, ଇସ୍କନକୁ ଆସିବି, ଅଧିକାଂଶ ବ୍ୟକ୍ତି ଆସନ୍ତି ନାହିଁ, କାହିଁକିନା ଏ 4 ନିୟମ, ପ୍ରଭୁପାଦ ଯେତେବେଳେ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ ତାଙ୍କର ଗୁରୁଭାଇମାନେ ବି ଅନ୍ୟମାନେ କହୁଥିଲେ ସ୍ୱାମୀଜୀ ଆପଣ ଯଦି ଏଇଭଳି ଭାବରେ ରିଷ୍ଟ୍ରିକ୍ସନ୍ ରଖିବେ କେହି ଆପଣଙ୍କୁ ଗ୍ରହଣ କରିବେ ନାହିଁ, ପ୍ରଭୁପାଦ ମହାରାଜ କିଛି ଚିନ୍ତା ନାହିଁ, ମୁଁ ଯେଉଁ ରହିଛି ନିୟମ ରହିଛି ସେଇଟା କୋହଳ କରାଯିବ ନାହିଁ, ଏ ନିୟମଟା ରହିଛି, ନିୟମଟାକୁ ସମସ୍ତେ ମାନିବାକୁ ପଡ଼ିବ, ତେଣୁ ଇସ୍କନରେ ଯେଉଁମାନେ ଆସୁଛନ୍ତି ଯେଉଁମାନେ ଦୀକ୍ଷା ନେଉଛନ୍ତି ଏଇ 4 ନିୟମ ପାଳନ କରୁଛନ୍ତି ବା ସେଇଟାକୁ ପାଳନ କରିବା ପାଇଁ ଚେଷ୍ଟା କରୁଛନ୍ତି, ପାଳନ ନ କରିପାରିଲେ ମଧ୍ୟ ଚେଷ୍ଟା କରୁଛନ୍ତି, ତେଣୁ ଏଇଭଳି ଭାବରେ ଅଧର୍ମର 4 ପାଦ ରହିଛି, ତେଣୁ ଏଇ କଥା କହୁଛନ୍ତି ହସ୍ତଗ୍ରହଣ ନହନ୍ତି ଅଧ୍ୟାପି, ତୁମେ ତ ବିବାହ କରିନାହ, ହସ୍ତଗ୍ରହଣ କରିନାହ, ପାଣି ଗ୍ରହଣ କରିନାହ, ବିବାହର ଆଉ ଗୋଟିଏ ନାମ ହେଉଛି ପାଣି ଗ୍ରହଣ କରିବା, ହସ୍ତକୁ ଧାରଣ କରିବେ, ବିବାହ ହେଲା ଏଇଟା ସ୍ୱୀକୃତି ପ୍ରଦାନ କଲେ, ହସ୍ତକୁ ଧାରଣ କଲେ, ଅଗ୍ନି ବ୍ରାହ୍ମଣ ଏମାନେ ସବୁ ସାକ୍ଷୀ ରହିଲେ ବେଦ ମନ୍ତ୍ର ମାଧ୍ୟମରେ ତାଙ୍କର ବିବାହ ଗୋଟେ ଯଜ୍ଞ, ବିବାହଟା ଗୋଟେ ଯଜ୍ଞ, ବିବାହ ଯଜ୍ଞ, ତେଣୁ ଏ ଯେଉଁ ରହିଛି ନବଯୋଗେନ୍ଦ୍ର କହୁଛନ୍ତି ଏକାଶଙ୍କ ଦ୍ୱିତୀୟ ଅଧ୍ୟାୟରେ, ଇଏ ସବୁ ରହିଛି ବିବାହ ମାଧ୍ୟମରେ ସ୍ତ୍ରୀ ସଙ୍ଗ କରିବେ, ଏବଂ ଆମିଷ ଭକ୍ଷଣ ଯେଉଁ ରହିଛି ବିବାହ ଆମିଷ ଭକ୍ଷଣ ଲୋକେ ବିବାହ ଆମିଷ ମଧ୍ୟ ଆମିଷ ଭକ୍ଷଣ ଯେଉଁ କରିବେ ସେଇଟା ମଧ୍ୟ କାଳୀଙ୍କୁ ଅର୍ପଣ କରିକିରି ଗୋଟିଏ ଅମାବାସ୍ୟା ତିଥିରେ ରାତ୍ରିର ଅଧରେ ସେଇ କାଳୀ ସେଇ ଜୀବକୁ କାଳୀଙ୍କ ପାଖରେ ଦିଆଯିବ, ବଳି ପ୍ରଦାନ କରାଯିବ ଏବଂ ସେଇ ମାଂସକୁ ସେମାନେ ଗ୍ରହଣ କରିବେ। ବେଦରେ ଏଇସବୁ ବ୍ୟବସ୍ଥା ରହିଛି। ସେଇଭଳି ଭାବରେ ଯେଉଁମାନେ ସୁରାପାନ କରିବେ ସେଇଟା ମଧ୍ୟ ଏଇ ଯେଉଁ ଯଜ୍ଞ ରହିଛି ସୁରାଗ୍ରହୀ ଏଇ ଯଜ୍ଞ ମାଧ୍ୟମରେ ସେମାନେ ସୁରାକୁ ଆସ୍ୱାଦନ ବା ଗ୍ରହଣ କରିବେ, ଏଇଟା ପାନ କରିବା ପାଇଁ କୁହାଯାଏ ନାହିଁ, ଏସବୁ କଥା ରହିଛି। ତେଣୁ ଏଥିପାଇଁ ଏସବୁ ବ୍ୟବସ୍ଥା କରାଯାଇଛି, ବେଦରେ ଏସବୁ ବ୍ୟବସ୍ଥା କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି କ'ଣ ନା ବ୍ୟବସ୍ଥିତ ବିବାହ ଯଜ୍ଞ ଆଶୁ ନିବୃତ୍ତି ନିଷ୍ଠା, ସେମାନେ ପ୍ରବୃତ୍ତି ମାର୍ଗରୁ କେମିତି ନିବୃତ୍ତି ମାର୍ଗକୁ ଆସିବେ ସେଥିପାଇଁ ବେଦରେ ସବୁ ବ୍ୟବସ୍ଥା କରାଯାଇଛି। ଆମର କେମିତି ମଙ୍ଗଳ ହେବ ସେଥିପାଇଁ ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି ବେଦ ମାଧ୍ୟମରେ। ତେଣୁ ଅସୁରମାନେ ଯଦିଓ ସବୁ ପ୍ରକାର ଅଧର୍ମ କାର୍ଯ୍ୟ କରନ୍ତି କିନ୍ତୁ ଏ ଅଧର୍ମଟା ସେମାନେ କରନ୍ତି ନାହିଁ, ଏ ଯେଉଁ ଅବୈଧ ସ୍ତ୍ରୀ ସବୁ ସେମାନେ କରନ୍ତି ନାହିଁ, ଏ ଜଣେ ଆଚାର୍ଯ୍ୟ ତାଙ୍କର ଟୀକାରେ କହିଛନ୍ତି ଏଇଟା। ତେଣୁ ଚିତ୍ରଲେଖା କହୁଛନ୍ତି ତମେ ତ ହସ୍ତଗ୍ରହଣ କରିନ, ହସ୍ତଗ୍ରହଣ ନ ତ ଅଧ୍ୟାପି ଏପର୍ଯ୍ୟନ୍ତ ତୁମର ବିବାହ ହୋଇନାହିଁ, ତୁମେ ହସ୍ତଗ୍ରହଣ କରିନ। ତେଣୁ ରାଜପୁତ୍ରୀ ଉପଲକ୍ଷେ, କିନ୍ତୁ ତୁମେ ହସ୍ତଗ୍ରହଣ ନକଲେ ମଧ୍ୟ ତୁମେ ମୁଁ ତୁମର ଉପଲକ୍ଷଣରୁ ଜାଣିପାରୁଛି, ତୁମେ ଯେଉଁ ବ୍ୟବହାରରୁ ଜାଣିପାରୁଛି ତୁମେ ଅନ୍ୟ ଜଣେ ପୁରୁଷର ଅନ୍ୱେଷଣ କରୁଛ, ତୁମେ ତ ବିବାହ କରିନ, ଅନ୍ୟ ଜଣେ ପୁରୁଷର କେମିତି କରୁଛ ମୃଗ ଏସେ, ମୃଗ ଏସେ ମାନେ କେମିତି ଅନ୍ୱେଷଣ କରୁଛ, ଏଇଟା ଗୋଟେ ଠିକ୍ ନୁହଁ ବା ଯାହା ବି ହଉ। ଏଇଭଳି ଭାବରେ ଯେତେବେଳେ କହୁଛନ୍ତି ତାହାର ଉତ୍ତରରେ ଇଏ କହିବେ, ଚିତ୍ରଲେଖାଙ୍କର ଯେଉଁଭଳିଆ ଉତ୍ତର ରହିଛି ସେ କହିବେ କିଭଳି ଭାବରେ ସେ ଆମେ କହିଲେ ନା ଗତକାଲି କହିଥିଲେ ଯେଉଁ ଗୁହ୍ୟ ମାଖ୍ୟାତି ଯେଉଁ ଗୁପ୍ତ ଜିନିଷ ଜଣେ ଯାହାକୁ ଭଲ ପାଉଛନ୍ତି ତାଙ୍କ ସହିତ ଇଏ କରିବେ, ସେଇଟା ବର୍ଣ୍ଣନା କରିବେ ବା ସେଇଟାକୁ ସେୟାର କରିବେ। ତେଣୁ ଏଇ କଥା ସେ କହିଲେ କିଭଳି ଭାବରେ ସେ ସ୍ୱପ୍ନ ଦେଖିଲେ ଏସବୁ କଥା, ତେଣୁ କହିବାରୁ ସେ କହିଲେ କିଭଳି ଭାବରେ ସେ ରୂପ ବର୍ଣ୍ଣ କୁହ, ସେ ପୁରୁଷ ଲୋକଙ୍କର କେମିତି ରହିଛି ରୂପ, କିଭଳି ଭାବରେ ପୁରୁଷଙ୍କ ଆକାର କିଭଳି ଭାବରେ ରହିଛି, ତେଣୁ ସେ ବର୍ଣ୍ଣନା କରିବା ପର ଶ୍ଳୋକ ସେ ବର୍ଣ୍ଣନା କରାଯିବ ସେ ଏଇଭଳି ଭାବରେ ଆକାର ସବୁ ରହିଛି। କହିବାରୁ ଚିତ୍ରଲେଖାଙ୍କର ରହିଛି ଶକ୍ତି, ସେ ସବୁ ଚିତ୍ର ରଖିବା ଆରମ୍ଭ କରିବେ, ଚିତ୍ର ଅଙ୍କନ କରିବା ଆରମ୍ଭ କରିବେ। ଏଇଭଳି ଭାବରେ ରାଜପୁତ୍ରୀ ଉପଲକ୍ଷେ ମୁଁ ଦେଖୁଛି, ତେଣୁ ଏଠି କୁହାଯାଉଛି ଶ୍ଳୋକ ଭାଷ୍ୟରେ ଆଜି ଜୀବ ଗୋସ୍ୱାମୀଙ୍କର ଆଜି ହେଉଛି ନିର୍ଜାଣ ଦିବସ, ଆଜି ତାଙ୍କର ଅପ୍ରକଟ ଦିବସ, ସେ ଜୀବ ଗୋସ୍ୱାମୀଙ୍କର ଟୀକା ଦେଇଛନ୍ତି ଲଘୁ ବୈଷ୍ଣବ ତୋଷଣୀରେ। ସନାତନ ଗୋସ୍ୱାମୀ ତାଙ୍କର ବଡ଼ ଭାଇ, ଏ ବଡ଼ ଭାଇ ନୁହଁ, ରୂପ ଗୋସ୍ୱାମୀ ଏବଂ ସନାତନ ଗୋସ୍ୱାମୀ ଅନୁପମ, ଏ ତିନି ଭାଇ। ଅନୁପମଙ୍କର ପୁତ୍ର ହେଉଛନ୍ତି ଜୀବ ଗୋସ୍ୱାମୀ, ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୁଗୀ। ଗୋଟେ ଥର ଜଣେ ଆସିଥିଲେ, ତାଙ୍କ ନାଁ ବଲ୍ଲଭାଚାର୍ଯ୍ୟ ନା କ'ଣ ମୋର ଏକ୍ଜାକ୍ଟଲି କହିପାରୁନି, ବଲ୍ଲଭାଚାର୍ଯ୍ୟ ନା, ସେ ଆସିଥିଲେ ରୂପ ଗୋସ୍ୱାମୀଙ୍କ ସହିତ ଶାସ୍ତ୍ର ଆଲୋଚନା ହେଉଛି, ଶାସ୍ତ୍ର ଆଲୋଚନା ରୂପ ଗୋସ୍ୱାମୀ ଗୋଟେ ଶାସ୍ତ୍ର ରଚନା କରିଛନ୍ତି, ବହୁତ ଶାସ୍ତ୍ର ନାନା ଶାସ୍ତ୍ର ବିଚାର ନେଇକ ସଦ୍ଧର୍ମ ସଂସ୍ଥାପକୁ ସଦ୍ଧର୍ମକୁ ସ୍ଥାପନ କରିଛନ୍ତି। କିନ୍ତୁ ସେ ଯେତେବେଳେ ଦେଖିଲେ ତାଙ୍କ ଲେଖାକୁ, ସେ କହିଲେ ଆପଣଙ୍କର ଏଠି ଗୋଟେ ଭୁଲ ହୋଇଯାଇଛି, ଏଇଟାକୁ ଦେଖିଦେଲେ ଜୀବ ଗୋସ୍ୱାମୀ ତାଙ୍କର ଅନୁପମଙ୍କର ପୁତ୍ର, ସିଏ ତାଙ୍କର ପୁତୁରା ହେବେ, ତେଣୁ ଏ ଯେତେବେଳେ ଦେଖିଦେଲେ ସିଏ ଆଉ କିଛି କହିଲେ ନାହିଁ, ରୂପ ଗୋସ୍ୱାମୀଙ୍କର ଭୁଲ ଆସିବ, ମୁକ୍ତ ଜୀବଙ୍କର କୌଣସି ଦୋଷ ନଥାଏ, ବଦ୍ଧଜୀବଙ୍କର ଦୋଷ ଥାଏ। ତେଣୁ ଯାହା ବି ହଉ ସେ ଚାଲିଗଲେ, ଇଏ ଯେତେବେଳେ ବଲ୍ଲଭାଚାର୍ଯ୍ୟ ଚାଲିଗଲେ, ଇଏ ପାଣି ଆଣିବା ବାହାନରେ ଯାଇ ତାଙ୍କ ସହିତ ଆଲୋଚନା କଲେ, ଆପଣ କ'ଣ ଭୁଲ ଦେଖିଲେ କୁହନ୍ତୁ, କ'ଣ ଭୁଲ ଦେଖିଲେ କୁହନ୍ତୁ, ଏଇଭଳି ଭାବରେ ତାକୁ ସ୍ଥାପନ କଲେ, ତାହେଲେ ଭୁଲ ନାହିଁ, ସେଇଟା ଠିକ୍ ଆର ଭୁଲ ନାହିଁ। ଏଇଭଳି ଭାବରେ ହେଲା, ସେ ତାପରେ ଯେତେବେଳେ ବଲ୍ଲଭାଚାର୍ଯ୍ୟଙ୍କ ସହିତ ଦେଖା ହେଲେ, କହିଲେ ଆପଣଙ୍କର ସେ ପିଲା ଜଣଙ୍କ ଯିଏ ଅଛି ବହୁତ ବିଦ୍ୱାନ ବ୍ୟକ୍ତି, ଏଇଭଳି ଭାବରେ କଥା ହେଇଗଲେ। ତେଣୁ ରୂପ ଗୋସ୍ୱାମୀ ଜାଣିପାରିଲେ ସେ ତାଙ୍କ ସହିତ ତର୍କ କରିଛନ୍ତି ବୋଲି, ତେଣୁ ତ ବିଧାୟ କରିଦେଲେ, ନା ତୁ ଏଇଠି ରହିପାରିବୁ ନାହିଁ, ତୁ ଯା ଅନ୍ୟ ସ୍ଥାନକୁ ଯା, ବିଧାୟ କରିଦେଲେ। ତେଣୁ ସେ ଆସିକରି ଆଉ ଗୋଟେ ସ୍ଥାନରେ ଆସିକରି କୌଣସି ଖାଦ୍ୟ ଗ୍ରହଣ କଲେ ନାହିଁ, ଏଭଳି ଭାବେ ରହିଥିଲେ ବା ଯିଏ ତାଙ୍କୁ କିଛି ଖାଦ୍ୟ ଦେଉଥିଲେ ସେଠି ଗ୍ରହଣ କରୁଥିଲେ, ଏଭଳି ରହିକରି ରଚନା କରିଥିଲେ। ଷଡ଼ ସନ୍ଦର୍ଭ, ସନ୍ଦର୍ଭ ଯେଉଁ କୁହାଯାଏ, ଛଅଟି ସନ୍ଦର୍ଭ ରହିଛି, ଏ ସନ୍ଦର୍ଭକୁ ସେ ରଚନା କରିଛନ୍ତି ଷଡ଼ ସନ୍ଦର୍ଭ ଜୀବ ଗୋସ୍ୱାମୀ ଏହିଭଳି ଭାବରେ। ତେଣୁ ଜୀବ ଗୋସ୍ୱାମୀ ମଧ୍ୟ ଭାଗବତମରେ ଦେଇଛନ୍ତି, ତାଙ୍କର ଟୀକା ପ୍ରଦାନ କରିଛନ୍ତି। ଏଇଟା ହେଉଛି କ'ଣ ଲଘୁ ବୈଷ୍ଣବ ତୋଷଣୀ ଏବଂ ତାଙ୍କର ବଡ଼ ଭାଇ ସରି ମନ ସନାତନ ଗୋସ୍ୱାମୀ ମଧ୍ୟ ସେ ଦେଇଛନ୍ତି ସେଇଟାକୁ ବୃହତ ବୈଷ୍ଣବ ତୋଷଣୀ, ପ୍ରାୟ ଏକାଭଳି ବୃହତ ବୈଷ୍ଣବ ତୋଷଣୀ ଏବଂ ଲଘୁ ବୈଷ୍ଣବ ତୋଷଣୀ ଏକାଭଳି। ତେଣୁ ଆମେ ପ୍ରାୟ ସବୁବେଳେ ଏଇ ସନାତନ ଗୋସ୍ୱାମୀଙ୍କର ଟୀକାକୁ ଆଲୋଚନା କରେ, ସେଇଟା ମଧ୍ୟ ଜୀବ ଗୋସ୍ୱାମୀ ସେଇଭଳି ଭାବେ ଟୀକା ସବୁ ରହିଛି। ତେଣୁ ଏଠି ସେ କହୁଛନ୍ତି, ଜୀବ ଗୋସ୍ୱାମୀ କହୁଛନ୍ତି, ଓ ବ୍ୟୁଟିଫୁଲ୍ ୱମାନ୍, ଶୁଭ୍ରୁ ଶୁଭ୍ରୁ କହିଲେ ଓ ସୁନ୍ଦରୀ, ତମେ ଜଣକୁ ବହୁତ ସୁନ୍ଦର ବ୍ୟକ୍ତିଙ୍କୁ ଅନ୍ୱେଷଣ କରୁଛ, କିନ୍ତୁ ତମେ କାହିଁକି ଅନ୍ୱେଷଣ କରୁଛ, ବା କାହିଁକି ଅନ୍ୱେଷଣ କରୁଛ, କ'ଣ କ'ଣ ପାଇଁ ଅନ୍ୱେଷଣ କରୁଛ? ତେଣୁ ଇଏ କହିବେ, ମୁଁ ମୋର ପ୍ରିୟ ପୁରୁଷଙ୍କୁ ବା ମୋର ପ୍ରିୟ ବ୍ୟକ୍ତିଙ୍କୁ ଅନ୍ୱେଷଣ କରୁଛେ। ତେଣୁ ଇଏ କହିବେ, ଚିତ୍ରଲେଖା କହିବେ, ତମେ ତ ଆଜି ପର୍ଯ୍ୟନ୍ତ ବିବାହ କରିନାହ, ତେଣୁ ତମେ କେମିତି ଏଇଟା ଚିନ୍ତା କରୁଛ, ଚିନ୍ତା କରିବା କଥା ନୁହଁ, ଏଇସବୁ କଥା ଆସିବ। ତେଣୁ ଆମର ସମୟ ହୋଇଗଲା, କଥା ବିଶ୍ରାମ ଦେବା ପୂର୍ବରୁ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରିବ।